ভগবতে বাসুদেবায়, শ্রীমদ ভাগবতম দশম স্কন্ধ ৩৪তম অধ্যায় রামায়ণ শ্রবণ করুথিলে। কিভাবে অনুমতি নেই এবং কৃষ্ণঙ্কর মহিমাকে কৃষ্ণ সম্মুখে প্রকাশ করে কৃপা বৈভবকে সুদর্শন ফেরুছেন। যাওয়া পূর্ব ভগবান মহিমা কুচার যে মু এভাবে খড় লি সর্প সর্প জনি হি খড় জনি কুযায়, জন অত্যন্ত দুষ্ট সবুলে দুঃখ দিকে পীড়া দিকে কর্মর গতি হিসাবে জন্ম হুয়ে না, মনুষ্য জন্মের যে অত্যন্ত খড় স্বভাবর ক্রূর স্বভাবর সে সব জনি যাওয়া পড়ে। বয়ম খালা সহোৎপত্যা কালিয়া বি সেয়া কে কালিয়া বি তার ভগবান কেছেন আপনার যেটা ইচ্ছা করছেন মতো দণ্ড দিও বা কৃপা করতু, কিন্তু আমি তো আমার জন্ম হচ্ছে খড় খড় জাতির ক্রূর স্বভাব এবং ভগবান কৃপা বৈভবকে সে জাঁপারছেন। মু এই কিছু সময় পূর্ব সর্পজন্মের লি তামস জন্মের লি আপনার পিতা গ্রাস করে, কিন্তু আপনার কৃপায় বর্তমানে মোট সদ বিবেক প্রাপ্ত হল যা দ্বারা মু আপনার স্তুতি করছি। অচিন্ত্য ভগবান কৃপা হচ্ছে অচিন্ত্য, যেটা যেটা আমরা বুদ্ধি প্রবেশ করে পারি না, আমি কোণ চিন্তা করা অচিন্ত্য কে কাজে যেটা আমার বুদ্ধি যেটা যাচ্ছে সে চিন্তা করা, বুদ্ধি যেটা পাওনি তাকে অচিন্ত্য কুয়াছে। যেতে স্পিরিচুয়াল আমার যে আধ্যাত্মিক স্তরের যে সব দর্শন সবু হচ্ছে অচিন্ত্য, তা বুদ্ধি দ্বারা কিছু বুদ্ধি লগাইলে তুলসী তুলসী কেমিতি ভগবান আমি বুদ্ধি লগাইলে কিছু পারি কোণ আমি বুদ্ধি লগাইলে সে কহিল না ভাগবত তুলসী গঙ্গায় ভক্ত জনে চতুর্দা বিগ্রহ কৃষ্ণ এই চারি সানে জীবন্যাস করিলে শ্রীমূর্তি পূজ্য হয়, জন্ম মাত্রে এই ঈশ্বর চারি বেদ কয়, জন্ম বে চারিজন ঈশ্বর আঙ্কু প্রতিষ্ঠা করা পড়বে আর শ্রীমূর্তি প্রতিষ্ঠা করা পড়ব, জীবন্যাস করলে শ্রীমূর্তি পূজ্য হয়। দোকান বজারে বহু এই যে জগন্নাথ মূর্তি অছি সি পূজ্য নু সি তা পূজা করি হবে, জীবন্যাস করা পড়ে, কিন্তু এই চারিজন জীবন্যাস করা পড়বে না, সব অচিন্ত্য কমিটি কমিটি কলে আমি কিন্তু কম বুঝে করা, সেই সে কে অচিন্ত্য খোল নভাবা নতর্কণ যে যায় অচিন্ত্য খোল বিষয়ে তুমি তর্ক কিছু করে পার না, কারণ এটা যখন বেন্ড আর ইন্টেলিজেন্ট আমার বুদ্ধির পরপার জিনিস ভাগবত এই অচিন্ত্য তুলসী গঙ্গা ভক্ত সে অচিন্ত্য জিনিস কেমতি অচিন্ত্য বুঝিপার, যেমনি এই গোস্বামী মানুষ আমি জীবন দেখুলে কেমতি সে কোণ ভোজন করুলে দুই ঘণ্টার কম শয়ন করুলে এত বড় এত শ্রদ্ধা করুলে এত রচনা স্বরটা কেমতি গোটে আমি স্বর ধারণা আমি স্বরক চিন্তা কলে এটা তো সম্ভব কেমি সম্ভব, হ্যাঁ যোগী মানে এটা করে পারে কিনা যোগী মানে সে ধ্যান বসলে তাঁর কিছু মুভিং যা কে কোণ কিছু কার্যকলাপ না, এমনি সব কিছু ঠাকুর সেবা করবে ভিক্ষা মাগিয়া যাবে পরিক্রমা করবে শাস্ত্র শ্রদ্ধায় করবে পুঁ তা ভিতরে ভক্ত কি আসি মিশি কেমতি পুঁ কথাবার্তা হোথে না ভোজন নকি কেমতি রোলে অচিন্ত্য যেমন তৃতীয় স্কন্ধ অছি প্রসঙ্গ ভগবান যেতে আসছেন কর্দম মুনি তপস্যার সন্তুষ্ট হয়ে কর্দম মুনি দেখি দিয়েছেন এত কর্দম মুনি ক্ষীণ হয়ে যাই সেতবে তপ করি দশ হাজার বর্ষ তপস্যা করছেন না, কারণ তাঁকু জন সমান শিলা গ্রহমেদি ধনু মর গোটে সমান স্বভাবর স্ত্রী দরকার, মানুষ সুখ পায় কেবল সম স্বভাবরে ভক্ত সঙ্গে বি সেই সম স্বভাব সুজাতীয় স্নিগ্ধ সাধু বিষম জাতীয় হলে কোণ হব তোমার গোটে স্বভাব আ সে ভক্ত ভজন করলে যদি অলগা অলগা স্বভাব রহলে সেটা তুমি ভজন করে পার, সে ভগবান দৃষ্টিপাত করেদেলে কাহকু କର୍ଦ୍ଦମ ଋଷିଙ୍କୁ, କର୍ଦ୍ଦମ ଋଷି ଦେଖିଦେଲେ ଭଗବାନଙ୍କୁ, ତାଙ୍କର ମୁଖମଣ୍ଡଳ ସ୍ମିତ ହାସ୍ୟକୁ ଦେଖିଦେଇକି ଜଣା, ତାଙ୍କର ଶରୀର ଏତେ କ୍ଷୀଣ ହେଇଥିଲା, ଭାଗବତରେ ବର୍ଣ୍ଣନା କରାଯାଉଛନ୍ତି, ବହୁତ କ୍ଷୀଣ ହେଇଯାଇଥିଲା, କିନ୍ତୁ ଭଗବାନଙ୍କର ଅମୃତମୟ ଦୃଷ୍ଟି, ଭଗବାନ ଚାହିଁଦେଲେ ତାଙ୍କୁ ଯେତେବେଳେ ଦେଖିକି ସ୍ମିତ ହାସ୍ୟ କଲେ, ଇଏ ସବୁ କିଛି ତାଙ୍କର ଶକ୍ତି ପ୍ରାପ୍ତ ହେଇଗଲା ଭଳି ଲାଗିଲା, ତାଙ୍କ କିଛି ଦୁର୍ବଳ ବା ଗୋଟେ କ୍ଲେଶ ଅନୁଭବ ହେଲାନି, ଭଗବାନଙ୍କ ସ୍ମିତ ହାସ୍ୟରେ ସବୁ ଭୁଲିଯାଉଥିଲେ। ଯେମିତି ଦେବହୂତି ବିବାହ ହେଇଗଲେ, ଦେବହୂତି ବିବାହ ହେଇଗଲା ପରେ ବି ଦେବହୂତି ତାଙ୍କ ବଚନ ଦେବହୂତି କହୁଛନ୍ତି, ଦେଖ ମୋ ଶରୀର ଯେମିତି ଅଛି, ଆପଣ କହୁଛନ୍ତି ନା ମୋତେ କିଛି ବର ଦେବା ପାଇଁ, ମୋର ତ ସବୁ ଭଉଣୀମାନେ ସନ୍ତାନ ପାଇସାରିଲେଣି, କିନ୍ତୁ ମୋ ଶରୀର ଯେମିତି ଅବସ୍ଥାରେ ଅଛି ମୁଁ ବର୍ତ୍ତମାନ ସନ୍ତାନ ଗ୍ରହଣ କରିପାରିବି, ସନ୍ତାନ ଗ୍ରହଣ କରିପାରିବି, ମୋ ଶରୀରଟାକୁ ସେମିତି ଆପଣ କରନ୍ତୁ, ଯାହାଦ୍ୱାରା ଆପଣ କିଛି, କାରଣ ଆପଣଙ୍କ ତ ସର୍ତ୍ତ ଅଛି, ଆପଣ ଆପଣ ପ୍ରଥମେ ବାପାଙ୍କ ଆଗରେ ହିଁ କହିକି ଯାଇଛି, ପିତାଙ୍କ ଆଗରେ କହିଦେଇଛନ୍ତି ନା, ମନୁଙ୍କ ଆଗରେ କହିଦେଲେ ନା, ଦେଖନ୍ତୁ ମୋତେ କନ୍ୟା ଦେବା ପାଇଁ ଆସିଛନ୍ତି, ମୋର କିଛି ମନା ନାହିଁ। ଆଉ ଦେବହୂତି, ସରି ମୁଁ ଦେବହୂତି କହୁଛି, କ'ଣ ନା, ହଁ ଦେବହୂତ, ହଁ ହଁ ଦେବହୂତି, ତ ଦେବହୂତି ନାରଦଙ୍କ ପାଖରୁ ଶୁଣିଥିଲେ କାହାଙ୍କର ଗୁଣ କର୍ତ୍ତମଙ୍କର, ସେଇଦିନ ଚିନ୍ତା କରୁଥିଲେ ମୋର ଏଇଭଳି ଗୋଟେ ପତି ଦରକାର, ଏଣେ ଇଏ ତପସ୍ୟା କରୁଛନ୍ତି, ବ୍ରହ୍ମାଙ୍କୁ କହିଛନ୍ତି ତୁମେ ତପସ୍ୟା କର, ଆଉ ପିତାଙ୍କ ଆଗରେ କହୁଛନ୍ତି, ତାଙ୍କ ମନଙ୍କ ଆଗରେ, ଆପଣ କନ୍ୟା ଦେବା ପାଇଁ ଚାହୁଁଛନ୍ତି ଠିକ ଅଛି, କିନ୍ତୁ ମୋ ସ୍ୱଭାବ ଜାଣନ୍ତୁ, ଯେଉଁଦିନ ସେ ସନ୍ତାନ ପ୍ରାପ୍ତ ହେବ ସେଦିନ ମୁଁ ଘରେ ଛାଡ଼ିବି, କାରଣ ମୋ ଜୀବନର ଲକ୍ଷ୍ୟ ହେଲା ମୁଁ ଭଗବତ ପ୍ରାପ୍ତି, ମୁଁ ଘରେ ଛାଡ଼ିଦେବି ବା ମୁଁ ତୁମର ଝିଅକୁ ଛାଡ଼ିକି ଯିବି, ଯିଏ ଶୁଣିଛି ସେଇଟା ଦେବହୂତି ଶୁଣିଛନ୍ତି, ମୋ ସ୍ୱାମୀ ଯେଉଁଦିନ ମୋତେ ସନ୍ତାନ ଦେବେ ନେକ୍ସଟ ଡେରେ ସେ ପଳେଇଯିବେ, କିନ୍ତୁ ରାଜକନ୍ୟା ସେ ମନୁଙ୍କର ସ୍ତ୍ରୀ କାନ୍ଦୁଥିଲେ ନା, ଛାଡ଼ିକି ଯାଉଛନ୍ତି ଝିଅକୁ ବଣ ଭିତରେ, ଗୋଟେ ଜଟା ବକଳ ଧରିଥିବା ରାଜକନ୍ୟା, ଆଜି ମନୁରଙ୍କର କନ୍ୟା, ସେ ଜଟା ବକଳ ଧରିକି ରହି ସବୁ ଭୁଲି ଯାଉଥିଲେ, କାହିଁକି ନା ଏ ଯେଉଁ ଭଗବାନ ତାଙ୍କୁ ଯେତେବେଳେ ଦର୍ଶନ କରୁଥିଲେ, ତାଙ୍କର ତପକୁ ଦର୍ଶନ କରୁଥିଲେ, ଅଚିନ୍ତ୍ୟ ଶକ୍ତି ପ୍ରାପ୍ତ ହଉଥିଲେ, ସେଥିପାଇଁ ତାଙ୍କ ଶରୀର କ୍ଷୀଣ ହେଇଗଲାଣି, ତାଙ୍କୁ ବି କଷ୍ଟ ଲାଗୁନଥିଲେ, ସେଥିପାଇଁ ଭକ୍ତି ଜୀବନରେ ଏସବୁ ଅଚିନ୍ତ୍ୟ ଜିନିଷ, କଣ ଆନନ୍ଦ ମିଳେ, ଲୋକ ସେବା କରନ୍ତି, ସେବାରେ କଣ ଆନନ୍ଦ ମିଳେ, ନାମରେ କଣ ଆନନ୍ଦ ମିଳେ, ଭାଗବତରେ କଣ ଆନନ୍ଦ ମିଳେ, ସେ କଣ ଅଚିନ୍ତ ଜିନିଷ, ତ କଣ ବର୍ଣ୍ଣନା କିଏ କରିପାରିବେ, ଅଚିନ୍ତ୍ୟ ଜିନିଷ ନା, ତୁଳସୀ ଭାଗବତ ଗଙ୍ଗା ଭକ୍ତ ସବୁ ଜିନିଷକୁ ଆମେ ବୁଦ୍ଧି ଦ୍ୱାରା ଏକ ଅଚିନ୍ତ, ଭଗବାନଙ୍କର କୃପା ବୈଭବ ମଧ୍ୟ ଅଚିନ୍ତ, ଏଇ କଥାରେ ପଡ଼ିଛି, ପ୍ରଭୁଙ୍କର କୃପା ବୈଭବଟା ଏ ଅଚିନ୍ତ୍ୟ, ଯେ କାହାକୁ ବି ଆଜି କାଲି କୃପା କରିଦେଇପାରନ୍ତି, ଗୁରୁ ବୈଷ୍ଣବ ଭଗବାନ କାହାକୁ ବି କୃପା କରିଦେଇପାରନ୍ତି, ସେ ଅଚିନ୍ତ୍ୟ କୃପା ପ୍ରାପ୍ତିର ଆଶାରେ ଗୋଟେ ଜୀବ, ଜୀବ ନିଜକୁ ନିଜେ କେତେ ଚେଞ୍ଜ ହେଇପାରିଛି, ଏତେ ଶାସ୍ତ୍ର ଏତେ ଉପଦେଶ ରହିଛି ହେଲେ କିଛି ଜୀବ ସବୁ ଜାଣିଲେ ବି କିଛି କରିପାରିବ ନାହିଁ, କାରଣ ସେ ମାୟାଗ୍ରସ୍ତ, ସେଇଟା ସବୁବେଳେ ମନେ ରଖିବାକୁ ପଡ଼େ, ମାୟାଗ୍ରସ୍ତ ଗୋଟେ ଶବ୍ଦ ଲାଗିଛି, ଗ୍ରସ୍ତ ମାନେ କ'ଣ, ମାୟା ତାକୁ ଗିଳି ଦେଇଛି, ଗିଳିଆ ଲୋକଟା କ'ଣଟା କରିପାରିବ, ସେ କାହା ଅଧୀନରେ ରହିଛି, ମାୟାଗ୍ରସ୍ତ, ମାୟାଟା ତାକୁ ଗିଳିକି, ମାୟା ତାକୁ ଗିଳିକି ରଖିଦେଇଛି, ତେଣୁ ତାର ଯେତେ ଆକ୍ଟିଭିଟିଜଟା କାହାର କଣ୍ଟ୍ରୋଲ ରହିଲା, ମାୟାର କଣ୍ଟ୍ରୋଲ, ମାୟାଗ୍ରସ୍ତ ସେଥିପାଇଁ କୁହାଗଲା, ସେଥିପାଇଁ ବଦ୍ଧ ଜୀବ ମୁକ୍ତ ଜୀବ, ସେମାନେ ମାୟା, ଗୋଟେ ଜଣଙ୍କୁ ମାୟା ଗିଳି ଦେଇଛି, ତେଣୁ ମାୟାର କଣ୍ଟ୍ରୋଲ ଜଣେ ଅଛନ୍ତି, ଆଉ ମୁକ୍ତ ପୁରୁଷ ମାନେ ସେମାନେ ଭଗବାନଙ୍କ ଅନ୍ତରଙ୍ଗ ଶକ୍ତିର କଣ୍ଟ୍ରୋଲରେ ଅଛନ୍ତି, ଭଗବାନଙ୍କର କୃପା ବୈଭବ ଯୋଉଟା ରହିଛି ସେଇଟା ଅନ୍ତରଙ୍ଗ ଶକ୍ତିର ଜିନିଷ, ସେଇଟା ଯେତେବେଳେ ଆମେ ପ୍ରାପ୍ତ ହେବା ଆମେ ଜାଣିପାରିବା, ଆଉ ସେଥିପାଇଁ ଜୀବନରେ ଆମେ ଯେତେ ପ୍ରକାର ବ୍ୟବସ୍ଥା କରୁଛେ, ଯାହା କିଛି କରୁଛେ, ଏଇଟା କାର୍ଯ୍ୟ ଦେବନି, କେବଳ ସାଧୁ ଗୁରୁଙ୍କର ଆଦେଶ, ଗୋଟେ ସତୀତ୍ୱ ଭାବନା, ସମର୍ପିତ ଭାବନା, ଆନୁଗତ୍ୟର ଭାବନା ନେଇ ଆମେ ବଞ୍ଚୁଛେ, କାରଣ କେତେବେଳେ ସେ ଅନ୍ତରଙ୍ଗ ଶକ୍ତିର କୃପାଟା ଆମେ ପ୍ରାପ୍ତ ହେବା, ନହେଲେ ତ ହବନି, ସେ ଭକ୍ତ ଠାକୁର କିଏ ଲେଖିଲେ, ଜଗଦାନନ୍ଦ ମନ୍ଦିର ଲେଖିଲେ ନା, କୃଷ୍ଣ ତାର ଦେନ ସେନ ଅଛି ଶକ୍ତିର ବଳ, କୃଷ୍ଣ ତାକୁ ବ୍ରହ୍ମାଣ୍ଡ ଭ୍ରମିତ କୋନ ଭାଗ୍ୟବାନ ଜନ, ସାଧୁ ସଙ୍ଗେ ନିଜ ତତ୍ତ୍ୱ ଅବଗତ ହନ, ନିଜ ତତ୍ତ୍ୱ ଜାଣିବାର ସଂସାର ନାଚାଏ, କେନେ ବାବୁ ଜେଲୁ ମାୟା କରେ ହାୟ ହାୟ, କେନ୍ଦେ ବୋଲେ ଓହି କୃଷ୍ଣ ଆମି ତ ଦାସ, ଏମିତି କଣ ଖାଲି ତା ଷ୍ଟେପ୍ ଗୁଡା କେତେ ରହିଲେଣି, ଭାଗ୍ୟବାନ ଲୋକ ସାଧୁସଙ୍ଗକୁ ଆସିବ, ସାଧୁସଙ୍ଗରେ ପୁଣି ନିଜ ତତ୍ତ୍ୱଟା ଜାଣିବ। ସାଧୁସଙ୍ଗର ପ୍ରଥମ ଫାର୍ଷ୍ଟ ଷ୍ଟେପ୍ ହେଲା ନିଜ ତତ୍ତ୍ୱ ମୁକେସ। ଆମେ ଏତିକି ଫାର୍ଷ୍ଟ ଷ୍ଟେପ୍ ଜାଣିପାରୁନେ, ଆଉ ସେଇଟାକୁ ପ୍ରଭୁପାତ କହି କହି କହିକି ଚାଲିଗଲେ 12 ବର୍ଷ ଏ ଜଗତରେ। ଆଉ ସେ ଜାଣିଛନ୍ତି ବଦ୍ଧ ଜୀବଟା, ଏଗୁଡ଼ା ଖାଲି ଯେତେ ହାର୍ଡ ଟପିକ୍ ଡିସ୍କସନ୍ କଲେ ବି ଆଙ୍କ ଲେବୁଲ୍ଟା କ'ଣ, ସେ ଡିସ୍କସନ୍ ସରିଲେ ସେଠୁ ଆରମ୍ଭ ହେଇଗଲା, ଖାନାପିନା ହୋ ହେଲା, ଆରମ୍ଭ ହେଇଯିବ ସାଙ୍ଗେ ସାଙ୍ଗେ ବଡ଼ ବଡ଼ ସରିବ, ପୁଣି ଆରମ୍ଭ ହେଇଗଲା। 5 ମିନିଟ୍ ଯାଇ ନଦୀ ତାକୁ ସବୁ ପଳେଇଗଲା, କିଛି ରହିଗଲେ। ସେ ଆତ୍ମା, ସେ କୃଷ୍ଣଙ୍କର ଦାସ, ସେତିକି ତାକୁ ବୁଝୁ, ସିଏ ନିଜ ତତ୍ତ୍ୱଟା ଏତିକି ବୁଝିବ। ଖାଲି ସେଟାକୁ ବୁଝିବା ପାଇଁ ହିଁ ତାକୁ ସମୟ ଲାଗୁଛି। ସାଧୁ ସଙ୍ଗେ ନିଜ ତତ୍ତ୍ୱ ଅବଗତ ହ, ମୋର ସଂସାର କିଛି କାମ ନାହିଁ, କ'ଣ ବୋଲେ ବୁଝୁଛ ନା ନାହିଁ, ଆଉ କ'ଣ ମୁଣ୍ଡ ଖାଲି ଟୁଙ୍ଗା ଲେଣ୍ଡ ଭଳିଆ କ'ଣ ହବ, ଏଠି ବୁଝିଦେବ ହେଣେ ଗଲାବେଳକୁ ଜପ ନାହିଁ କିଛି ନାହିଁ ଗଲା ସଂସାର। ଇଏ ମଣିଷର ସବୁର ସବୁର ଗୋଟେ କର୍ତ୍ତବ୍ୟର ସୀମା ରହିଛି, ଆମର ବି କିଛି କର୍ତ୍ତବ୍ୟ କରିବେ। ତୁମର ଗୃହସ୍ଥ ଲୋକ ତୁମର କର୍ତ୍ତବ୍ୟ କରିବାର ଅଛି, ତୁମର କର୍ତ୍ତବ୍ୟର ସୀମା ରହିଛି। ପିଲା ଛୁଆ ଧନ ରୋଜଗାର କଲେ 50 ବର୍ଷ ହେଇଗଲା, ତୁମର କର୍ତ୍ତବ୍ୟ ଶେଷ, ପୁଣି ନିଜ ପାଇଁ କିଛି କରିବାକୁ ପଡ଼ିବ। କାହିଁକି ନା ଆମେ କିଏ, ଆମର କିଏ, ଆମ କିଏ ସାହାଯ୍ୟ କରିପାରିବ? ଆମେ ଯୋଉ ଭାବୁଛେ ନା ଏଠୁ ମିଥ୍ୟା ଭ୍ରମ, ମୁଁ ଏଇଠି ବସିକି ଦେଖୁଛି, ସେ ଦେଖି ଯୋଉ ଏଇ ଯୋଉ କରୋନା ହେଇଛି ଲୋକ ସବୁ ମେଡିକାଲ ଯାଉଛନ୍ତି, କିଏ କାହାକୁ ସାହାଯ୍ୟ କରିପାରିବ? ଆରେ ବୁଢ଼ାଟା ତ ବୁଢ଼ା ଅବସ୍ଥା ନା, ତୁମକୁ ନେଇକି ମେଡିକାଲରେ ପକେଇଦେବେ, କିନ୍ତୁ ତୁମର ଯୋଉ କଷ୍ଟଟା ତ କ'ଣଟା କିଏ ସାହାଯ୍ୟ କରିବ? କିଛି ନା, ଏଇଟା ବେକାର ଜିନିଷ ନା, ଗୋଟେ ମୁଣ୍ଡରେ ପଶିଯାଇଛି ମୋତେ ବୁଢ଼ା ବେଳେ କିଏ ପଚାରିବ, ପଚାରିବେ କିଏ? ତୁମକୁ ଯଦି କେହି ଫମ୍ପାଟ ଦେଉଛନ୍ତି ନେଇକି ମେଡିକାଲରେ ପୁରେଇଦେବେ, ଆମେ ବୁଢ଼ା ହେଲେ ଆମକୁ ନେଇ ମଠରେ ମେଡିକାଲରେ ପୁରେଇଦେବେ, ନହେଲେ ନିଜେ ବସି କଷ୍ଟଟା ତ ନିଜେ ଉଠିବାକୁ ପଡିବ ନା, ତା ଛଡ଼ା ଆଉ କିଛି ହବ କି? କିଛି ନାହିଁ, କଷ୍ଟଟା ସବୁବେଳେ ସମାନ, ଏଇଟା ମନେ ରଖିଦିଅ, କଷ୍ଟଟା ସବୁବେଳେ ସମାନ। କଷ୍ଟଟା କେତେବେଳେ କାହାକୁ ମାନସିକ କଷ୍ଟ ହଉଛି, କାହାକୁ ଶାରୀରିକ କଷ୍ଟ ହଉଛି। ଯାହାର ସବୁ ଅଛି, ଟଙ୍କା ଅଛି, ଧନ ଅଛି, ସେ ଗୋଟେ ଦିନ ମେଡିକାଲ ଚାଲିଗଲେ ତାକୁ ଲାଗୁଛି ମୋ ଜୀବନର ସବୁକିଛି ବର୍ବାଦ ହେଇଗଲା, କାହିଁ ସେ ଭୋଗିଛି ନା ଏତେ ଦୁଃଖଟା ସମାନ, କାହାକୁ ମାନସିକ ଆସିବ, କାହାକୁ ଶାରୀରିକ ଆସିବ, ଏଇସବୁ କେହି ଆମକୁ ସାହାଯ୍ୟ କରିପାରିବେ। ଆମେ ହେଉଛୁ ଭଗବାନ କୃଷ୍ଣଙ୍କର, କୃଷ୍ଣଙ୍କର କୃଷ୍ଣ ଦାସ ଜୀବ, କୃଷ୍ଣ ଦାସ ଏ ବିଶ୍ୱାସ କରିଲେ ତାର ଦୁଃଖ ନାହିଁ। ସେ କମ୍ବଳ ପଦ କଥା ଲେଖିଲେ, ଖାଲି ବିଶ୍ୱାସ କରେ ଟିକେ, ମୁଁ କାହାର ନୁହେଁ, ମୁଁ ଭଗବାନଙ୍କୁ ପାଏ ନ ପାଏ, ମୁଁ କାହାର ନୁହେଁ, ମୋର ମୁଁ ହେଉଛି କୃଷ୍ଣଙ୍କର, ମୁଁ ଯାହାର ତାର ତ ହେଇପାରୁନି। ଆଉ ସଂସାର ଗୋଟେ ହେଇକି ସେ ଯୋଉ କ'ଣ କୁହନ୍ତି, କ'ଣ ଗୋଟେ ମୁଁ ଗୋଟେ ଗୀତ ଥିଲା ନା କ'ଣ, ଆଉ କୋଉ କୂଳକୁ ହେଲୁ, କ'ଣ ବୁଝିଲେ ବୁଝୁଛ ନା ନାହିଁ, କୋଉ କୂଳକୁ ହେଲା ନା, ସଂସାର କୂଳକୁ ହେଲେ ନା ଭଗବାନଙ୍କର କୂଳକୁ ହେଲେ, ଆମେ କେଉଁ କୂଳକୁ ହେଇପାରୁନାହାନ୍ତି? ଯେ ଆମେ ଯେତେ ସବୁବେଳେ ଗୋଟେ ମାନେ ସୂକ୍ଷ୍ମ ଭାବରେ ତୁମେ ଚିନ୍ତା କରି ଦେଖ, ଯିଏ ନିଜର ନୁହେଁ ତାକୁ କେବେ ନିଜର କରିହବ? ଯିଏ ନିଜର ନୁହେଁ ତାକୁ କେବେ ନିଜର କରିହବନି। ନିଜର ଆମର କିଏ? ଆମେ ଆତ୍ମା ନା, ଆମେ ସ୍ୱରଟା ଭୁଲି ଯାଅ, ଆମେ ଆତ୍ମା, ଆତ୍ମାର ନିଜର ସେ କାହାର ଅଂଶ? ତାର ଯିଏ ନିଜର ତାକୁ ନିଜର କରିବାଟା କେତେ ଭଲ, ସାଙ୍ଗେ ସାଙ୍ଗେ କରିହବ ନା, କାରଣ ଆତ୍ମା ପରମାତ୍ମାଙ୍କୁ ନିଜର କରିପାରିବ। ମନ ସିନା ବାଧକ ହେଇଯାଇଛି ଅନାଦିକାଳରୁ, ଆଉ ଆଉ କିଏ ନିଜର ନୁହନ୍ତି? କାରଣ ଆଉ ଯାହାକୁ ନିଜର ବୋଲି ଭାବୁଛି ସେଟା ଗୋଟେ ସ୍ୱରଟା, ତାକୁ ଆତ୍ମା ଜ୍ଞାନ ଆସୁଛି, ଆଉ ସେ କେବେ ନିଜର ହେଇପାରିବନି। କେବେ ବି ତୁମେ କାହାକୁ କେତେ ଭଲ ପାଅ, କେତେ ବି କ'ଣ କରେ, ସେ କେବେ ନିଜର ହେଇପାରିବନି। ଏଇଟା ବୈରାଗ୍ୟର କଥା ନୁହେଁ, ଏଇଟା ଗୋଟେ ଫଲ୍ସ ରିନାଉନ୍ସିଏସନ୍, କା ମୁଣ୍ଡରେ ଗୋଟେ ମାଇଣ୍ଡ ୱାଶ୍ କୁହନ୍ତି, ତା ମୁଣ୍ଡକୁ କେହି କେହି ନିଜର ହେଇପାରନ୍ତି। ଯୋଉ ନିଜର ସେଟା ଗୋଟେ ଗୋଟେ ଭାବ, ସଂସାରଟା କ'ଣ ଗୋଟେ ଭାବ ପ୍ରବଣତାରେ ବାନ୍ଧିକି ମଣିଷକୁ ରଖିଦେଇଛି, ମାୟା ଏମିତି ତିଆରି କରିଦେଇଛି ଭାବ ପ୍ରବଣତାରେ ବାନ୍ଧ। ଭାବପ୍ରବଣତା କ'ଣ ବୁଝିପାରୁଛୁ କି ନାହିଁ? ମା କ'ଣ କହିବ ଯଦି ତୁ ଯଦି ବାହାନ ହବ, ମା କ'ଣ କହିବ? କାନ୍ଦିକି ଆଖି ତୁ ବିବାହ ହେଲେ ମୁଁ କ'ଣ କରିବି, ମୁଁ ମରିଯିବି, ମୁଁ ଏହା କରିଦେବି, ହବ କି ନାହିଁ? ସମସ୍ତ ତାଙ୍କର ଭାବଟାକୁ ଗୋଟେ ମିଥ୍ୟାର ଭାବ, ମାୟା ତାଙ୍କ ପାଖରେ ଏମିତି ପ୍ରକଟ କରିବ, ଗୋଟେ ଜୀବକୁ ସେ ବାନ୍ଧିକି ସଂସାର କେତେବେଳେ ଛାଡ଼ିବନି। ଗୋଟେ ଗୋଟେ ସ୍ନେହ ତୁମକୁ ସବୁବେଳେ ବାନ୍ଧୁଥିବ, ଦେଖ ଗୋଟେ ଫଲ୍ସ ଗୋଟେ ଫଲ୍ସ ଆଫେକ୍ସନ୍ ସେ ତିଆରି କରେ। ସ୍ତ୍ରୀ କ'ଣ କହିବ? ତୁମ ବିନା ମୁଁ ଅନାଥ, ଅନାଥ ହେଇଯିବି ଆଉ, ପୁତ୍ର କ'ଣ କହିବ? ତୁମକୁ ଯୋଉ ଗୋଟେ ଗୋଟେ ଆଫେକ୍ସନ୍ ବାନ୍ଧିକି ମାୟା ରଖିଥାଉ, ସେଥିପାଇଁ ମାୟା କେବେ ଯୁବକୁ ବୁଝିବାକୁ ଦେଉନି ତୁ ହେଉଛୁ କୃଷ୍ଣ ଦାସ ବୋଲି। ସେ ଖାଲି ମାନୁନ କରୁ ଆଗେ, ବୁଝୁ, ବିଶ୍ୱାସ କରୁ, ମୁଁ କୃଷ୍ଣଙ୍କର, ମୁଁ ଆଉ କାହାର ନୁହେଁ, ମୁଁ ଭଗବାନ କୃଷ୍ଣଙ୍କର। ସେ ସ୍ଟେଜ ତ ନ ଆସିପାରିଲେ ଗଲା, ଆଉ ଉପରୁ କଣ, ଆମେ ଉପର କଣ। ସେଥିପାଇଁ ସେଇ ପଦରେ ସେ ଲେଖିଲେ, ବ୍ରହ୍ମାଣ୍ଡ ଭ୍ରମିତ କୋନ ଭାଗ୍ୟବାନ ଜନ, ସାଧୁ ସଙ୍ଗେ ନିଜ ତତ୍ଵ ଅବଗତ ହନ। ନିଜ ତତ୍ଵଟା ଜାଣିବା, ମୁଁ ହଉଛି କୃଷ୍ଣଙ୍କର ଦାସ, ମୁଁ ଆଉ କାହାର ନୁହେଁ। ସେଥିପାଇଁ ଗୁରୁଦେବ, ଆମେ ସବୁ ଗୁରୁଦେବ ଶୁଣିଥିଲୁ ସେତେବେଳେ, ତ ସବୁ ୟଙ୍ଗ ଥିଲୁ, ଆଉ ସେତେବେଳେ ବୁଝୁ ନ ବୁଝୁ ସେଇଟା ସବୁ ଶୁଣିଥିଲୁ, କାନରେ ବାଜିଥିଲା ବୋଲି ବର୍ତ୍ତମାନ ମୁଣ୍ଡରେ ଆସୁଛି। ସେଗୁଡ଼ା ଗୁରୁଦେବଙ୍କ କଥାରେ ଅଲଗା କଥା, କିଛି ବାପ ମା ଘର ଦ୍ୱାରା ଟଙ୍କା ପଇସା କିଛି ଠେଙ୍ଗାରେ ବାଡ଼େଇବେ ପୁରା। କୃଷ୍ଣଙ୍କର ତ ସବୁବେଳେ ଗୋଟେ କୃଷ୍ଣ ନାମ କର, କୃଷ୍ଣଙ୍କର ତୁମେ କାହିଁକି ଏଇଟା ସବୁ ଇଏ କରୁଛ, ଯାହା କହିବ କିଛି ଉପାୟ ଦେବେ, ଖାଲି କହିବେ କୃଷ୍ଣ, ସେ କୃଷ୍ଣଙ୍କ ନାମ କର, କୃଷ୍ଣଙ୍କର ଆଉ କଣ, ସେ ମାୟାର କାମ ଗୁଡ଼ାକ ସବୁ କରୁଛ, ମାୟାର ସେବା କରୁଛ, ସବୁ ସବୁ ଜିନିଷ ମାୟା ବୋଲି, ସବୁ ଜିନିଷ ମାୟା। ବର୍ତ୍ତମାନ ଏଇଟା କହିଲା ମାନେ ଜଣେ ପୁରା ଗୋଟେ ଡିଷ୍ଟର୍ବ ହେଇଯିବ। ବର୍ତ୍ତମାନ ସମାଜରେ ଯଦି ମାନେ ଗୁରୁଦେବ ଯେମିତି କହୁଥିଲେ, ଯଦି କହିବ ବର୍ତ୍ତମାନ କାହାକୁ, ସବୁ ଡିଷ୍ଟର୍ବ ଫିଲ୍ କରିଦେବେ, କାହିଁକି ନା ସେ ତ ସେ ସ୍ତରରେ ଅଛନ୍ତି ନା, ସେ କଣ କରିବେ, ସେମାନେ ତ ସେ ସ୍ତରରେ ଅଛନ୍ତି, ଯିଏ ଯେଉଁ ସ୍ତରରେ ଥାଏ ସେ ସେଇ ସ୍ତରର କଥାଟା କହିବେ, ସେଥିରେ ଡିଷ୍ଟର୍ବ ହେବାର କିଛି ନାହିଁ। ଯୋଗୀ ଗତି ଗଲେ ଯୋଗୀ ଯୋଗୀ ଯୋଗର କଥା କହିବ, ତୁମେ ଯଦି ଡିଷ୍ଟର୍ବ ହବ ତୁମକୁ ଭଲ ନ ଲାଗିପାରେ, ତାର ତାର ସେଥିରେ ଅନୁଭବଟା ଅଛି ନା, ସେ କଥାଟା ହିଁ କହିବ। ଜ୍ଞାନୀ କତିକି ଯିବ ଜ୍ଞାନୀ କଥା କହିବ, କର୍ମୀ କତିକି ଯିବ କର୍ମୀ କଥା କହିବ, ତୁମେ ଯାହା କତିକି ଯିବ ତାର ଯୋଉ ଅନୁଭବଟା ସେଇଟା କହିବ, ତୁମକୁ ପସନ୍ଦ ନ ଲାଗିପାରେ, ପସନ୍ଦ ଲାଗି ସବୁ ଜିନିଷ ତାର ସ୍ୱଭାବଟା ସେଇଟା ନା। ଜଗତର ସାଧୁମାନେ ଯୋଉମାନେ ଶ୍ରେଷ୍ଠ ସାଧୁମାନେ ଆସୁଛନ୍ତି, ସେମାନେ ଜଗତକୁ ଖୁସି କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ। ଜଗତକୁ ଖୁସି କରିବାକୁ ହେଲେ ତୁମେ ଭଗବାନ ସାଇଡ଼ଟାକୁ ଭୁଲିଯିବାକୁ ପଡିବ, ଭଗବାନଙ୍କ ସାଇଡ଼କୁ ଦେଖିଲେ ତୁମେ ଜଗତକୁ ଖୁସି କରିପାରିବନି। କାରଣ ଜଗତକୁ ଖୁସି କରିବାକୁ ହେଲେ ତୁମେ ସମସ୍ତଙ୍କୁ ସବୁବେଳେ ମେଟେରିଆଲ ସାଇଡ଼କୁ ଯିବାକୁ ପଡିବ। ଏଇ କଥାରେ ଆମର ଆଲୋଚନା ଚାଲିଥିଲା, ଯିବ କାହାର, ଯିବ କାହାର, ଯିବ ହଉଛି ଭଗବାନଙ୍କର, ଆତ୍ମା ନା ସିଏ, ସେଇଟା ତାକୁ ବୁଝିବାକୁ ଦିଆଯାଉନି, ସେ ଆତ୍ମା। ଯଦି ଯିବ ଏ ସଂସାରର, ଯିବ କାହାର, ସ୍ୱର କି ଯିବ କାହାର, ବାପାର କି, ଯଦି ବାପାର ଯିବ ତାହେଲେ ବାପା କତୁରୁ ସୃଷ୍ଟି ହେଇଛି, ମା କତୁରୁ, ଲୋକ କହୁଛନ୍ତି ତୁ ମୋ କତୁରୁ ଜନ୍ମ ହେଇକି ମତେ ବୁଦ୍ଧି କରୁଛୁ, ମା କହିବ। ଯଦି ପିତାମାତା କତୁରୁ ସ୍ୱରଟା ଆସୁଛି ତାହେଲେ ପିତାମାତା ବଞ୍ଚଉଛୁ, ଆମେ କିନ୍ତୁ ମରିଯାଉଛେ, କିମ୍ବା ଆମେ ଆମେ ବଞ୍ଚିଛେ, ଏଇ ସ୍ୱର ଯେତେବେଳେ ମରିଯାଉଛି, ସ୍ୱର ଯେତେବେଳେ ମୃତ୍ୟୁବରଣ କରୁଛି, ପିତା ତ ମରି ପିତା ମରିଗଲା ପରେ ଆମ ସ୍ୱର କିଛି କ୍ଷତି ହଉଛି କି, ଆମେ ମରିଗଲା ପରେ ପିତାର କିଛି କିଛି କ୍ଷତି ହଉଛି କି? ଏଇଟା ଗୋଟେ ପ୍ରଭୁପାତ କୁହନ୍ତି, ଏଇଟା ଗୋଟେ ଆଗନ୍ତୁକ ଫରେନ୍ ଜିନିଷଟା, ଏ ବଡିଟା ଗୋଟେ ଫରେନ୍, ଏଇଟା ଏ ପଞ୍ଚଭୂତରେ ଆସୁଛି, ପୁଣି ପଞ୍ଚଭୂତରେ ଏଇଟା କେତେ ଏମିତି ସ୍ୱର ଚାଲିଛି ନା, ଆସୁଛି ଯାଉଛି ଆସୁଛି ଯାଉଛି, ଏଥିରୁ କ'ଣ ଅଛି, ଏଥିରୁ କ'ଣ ବିଚିତ୍ରତା ଏଥିରେ ଅଛି, ବିଚିତ୍ରତା କିଛି ନାହିଁ। ସର୍ବଦିନ ମରି, ଏଇ ଯେମିତି କରୋନା କାମ ଡରୁଛି, ଆରେ ମୃତ୍ୟୁ ଆଜି କରୋନାରେ ନହେଲେ କେଉଁଦିନ ହେଲେ ମରିବା, ମୃତ୍ୟୁ ତ ଧ୍ରୁବ ସତ୍ୟ, ଏଇଟା କୁହା ହେଇଯାଇଛି, ହବ ହିଁ ହବ, ଏଥିରେ କେବେ ଚେକ୍ କରିହବନି। କିନ୍ତୁ ଆମେ କାହାର, ମରିଗଲା ପରେ ପୁଣି କାହାର ହବା, ତାକୁ ଚିନ୍ତା କରୁନେ, ମରିଗଲା ପରେ ପୁଣି କ'ଣ ହବ, ଯେଉଁ ମରିଯାଉଛୁ ସବୁ ବଡ଼ ବଡ଼, ସେ ଆଜି କିଏ ଗୋଟେ ମରିଗଲା ତ ପେପର ବାହାରିଲା, ସେ କ'ଣ ରଘୁନାଥ ନା କ'ଣ ତା ନା, ସେ ଗୋଟେ ବଡ଼ ଦ୍ୱିତୀୟ କୋଣାର୍କ ମନ୍ଦିର ସେ କରିବା ନେଇକି, ତାନାର କେତେ ସେତେବେଳେ ଚାଲିଥିଲା ସବୁ, ଇଏ ବର୍ଷେ ଆଗରୁ ତାନାର ଦୁନିଆ କମ୍ପ୍ଲେନ୍, ଦୁନିଆ ଇଏ କୋଣାର୍କ ମନ୍ଦିର ସେ କଲେ, ମୁଁ ସେ କେତେ ରାଷ୍ଟ୍ରପତି ପୁରସ୍କାର, ସେ 22 ବର୍ଷରୁ ସେ ପୁରସ୍କାର ପାଇଛି ଆଉ, ମାନେ ବେଷ୍ଟ ଆର୍ଟିଷ୍ଟ ଇଣ୍ଡିଆରେ, ସିଏ ପଥର କାମ କରେ ନା ସବୁ, ଏ ପୁରୀ ଗଲା ନାହିଁ ତାର ଇଏ, ସେ ବହୁତ କେତେ ଶହଶହ କରୋଡ଼ ଟଙ୍କାର ମାଲିକ, ସେ ଫରେନ୍କୁ ଏକ୍ସପୋର୍ଟ କରେ, ସେ ନିଜେ ଏ ଯୋଉ କାର୍ଭିଂ ସବୁ ହୁଏନି ପୁରୀ ମନ୍ଦିର, ଯେମିତି କାର୍ଭିଂ ସେ ସବୁ ପଥର କାର୍ଭିଂ ଏ ଚାଲିଗଲା ସେ କରୋନାରେ, ସେ ବର୍ଷେ ତଳେ ତାର କେଡ଼େ ବଡ଼ ଇସୁ ଉଠିଥିଲା କୋଣାର୍କ ମନ୍ଦିର, ମୁଁ ଦ୍ୱିତୀୟ କୋଣାର୍କ କରିବି, ତାର ଏତେ ଇଣ୍ଟରେଷ୍ଟ ଥିଲା ଚାଲିଗଲା। ସେ କାହାର, ଯିବ କାହାର ସେ ବୁଝିପାରୁନି, ସାଧୁ ସଙ୍ଗ ଲୋକ ଏଇଥିପାଇଁ କରନ୍ତି, ସେ ଜାଣନ୍ତି ଠିକ ଅଛି ମୁଁ ତ ଜନ୍ମ ହେଇଛି, ମୋ ସ୍ୱରରେ କିଛି କାମନା ଥିଲା, ମୁଁ ବିବାହ ହେଇଛି, ଘର କର୍ତ୍ତବ୍ୟ ବି କିଛି ଅଛି, କିନ୍ତୁ ମୁଁ ହେବି କାହା, କାହାର ହବା ଆମେ କିଛି ବୁଝିପାରୁନି, କେହି ବୁଝିପାରୁନାହାନ୍ତି, ଆତ୍ମା କାହାର, ସେ ପରମାତ୍ମାଙ୍କ ସହିତ ସମ୍ପର୍କ ନ ରଖି ପାରିଥିବ, ସେ କଣ କାହାର ହେଇକି ଯିବ, ପୁଣି ଗୋଟେ ସ୍ୱରରେ ହବ, କାରଣ ଶରୀର ଯଦି ଆତ୍ମାର, ସ୍ୱରଟା ଯଦି ଆତ୍ମାର, ସ୍ୱର ନଷ୍ଟ ହେଇଯାଉଛି ତାହେଲେ ଆତ୍ମା କଣ କରୁଛି, ଆତ୍ମା ତାକୁ ଅଟକେଇ ରଖୁନି କାହିଁକି, ଆତ୍ମା ତ ଚିନ୍ମୟ ନା, ଆତ୍ମା କୁ ନା ତୁ ଏ ଶରୀରଟା ନଷ୍ଟ କରି ଦେ ନାହିଁ, ଶରୀର ଆତ୍ମାର ନୁହେଁ, ଈଶ୍ୱର ଇ ପଞ୍ଚଭୂତ ସ୍ୱର। ସେଥିପାଇଁ ଭଗବାନ କହିଲେନି ସେଟା ଅର୍ଜୁନଙ୍କୁ ସେ କଥା କହିଲେନି, ନତ୍ୟ ବାହୁମ ଜତୁ ନାଶମ ନତ୍ୟ ନ ମେ ଜନା ଦୀପା ନ ଚୈବ ନ ଭବିଷ୍ୟାମି ସର୍ବଭୟମ ଅତପରମ। ଅର୍ଜୁନ ଆରମ୍ଭଟା କଣ କହିଲି, ନତ୍ୟ ବାହୁ ଜାତୁ ନାଶମ ନଚ୍ୟ ନ ମେ ଜନା ଦୀପା, ତୁମେ ଏବେ କଥାଟା କାହିଁ କହୁଛ, ତୁ ଏବେ କଥାଟା ଏମାନେ ମରିଯିବେ, ଏଇ ସୈନ୍ୟ ସୈନିକ ମାନଙ୍କୁ ଦେଖିକି ତୋ ମୁଣ୍ଡ ଘୁରି ଯାଉଛି, ତୋ ମାମୁଁ ମରିଯିବେ, ଗୁରୁ ମରିଯିବେ, ଏବେ କଥା କାହିଁ କହୁଛୁ, ପୂର୍ବ କଥା ବିଚାର କର। ଏମିତି ସମୟ ନଥିଲା ଯେତେବେଳେ ମୁଁ ନଥିଲି, ଏ ଜୀବମାନେ ନଥିଲେ, ତୁମେ ନଥିଲ, ସେ କାହାକୁ ଦେହକୁ ଦେଖି କହୁଛନ୍ତି ନା କଣ, ଆତ୍ମା ଆତ୍ମା କେତେ ଶରୀର ପରେ ଶରୀର ଶରୀର ପରେ ଶରୀର ଧର ଧରିକି ଆସି ସାଧୁ ସଙ୍ଗେ ନିଜ ତତ୍ତ୍ୱ ଅବଗତ ହ, ସାଧୁ ସଙ୍ଗରେ ନିଜ ତତ୍ତ୍ୱଟାକୁ ଜାଣିବ ନହେଲେ ଜାଣିପାରିବେ, ମାୟାର ଶକ୍ତିଟା ଥିଲା ପର୍ଯ୍ୟନ୍ତ ସେ ବୁଝିପାରିବେନି ମୁଁ କାହାର, ସେଇ ସୁଖ ଦୁଃଖ ମୋର ଏମିତି ହେଇଗଲା, ମୋର ସେମିତି ହେଇଗଲା, ମୋ ମୁଣ୍ଡ ଏମିତି ହେଲା, ମୋର ଦେହ ଏମିତି ହେଇଗଲା, ଭାଇ ଏଗୁଡ଼ିକ ସମସ୍ତଙ୍କର ହଉଛି, ସେ ଦେହର ଯେତେ ଧର୍ମ ସେଟା କାହାର ନଉଛି, ଆରେ ଦେହର ଧର୍ମ ବିଭିନ୍ନ ଫର୍ମରେ ଆସୁଛି, ଏ ଜଗତର ମାୟାର ସବୁଠୁ ଗୋଟେ ବଡ ପ୍ରହେଳିକା ଯୋଉ ଓଡ଼ିଆରେ କୁହାଯାଏ ପ୍ରହେଳିକା ହେଲା, କାହାର ଦୁଃଖ କାହାକୁ ବୁଝିବାକୁ ଦଉନି, ସମସ୍ତେ ସିଏ ହଉଛି କଣ, ସିଏ ଲୋକ ହଉଛି ସୁଖୀ, କାହାର ଦୁଃଖ କାହାକୁ ବୁଝିବାକୁ ଦଉନି, ସମସ୍ତେ ସେ ଯିବା ବେଳେ ଦେଖୁଛି କଣ କହୁଛି, ବାବୁଲାବର ଦିଟା ଛଟରା ଛଟରା ଟୋକା ପୁଅ ଦିଟା ସଂଗ୍ରାମ ଟ୍ରେଡର୍ସ ଗାଡି ଚାଲିଛି, କଣ ବାବୁଲାବର କଣ, ଯେ ବାବୁଲାବର ଦେଖୁଛି ତା ପୁଅଟା କେତେ ବଢିଆ ପିଲା, ତା କେହି କାହା କାହା ଦୁଃଖ କାହାକୁ ଦେଖିବାକୁ ଦେବନି, ଗୋଟେ ଏ ମଣିଷ ଯାକ ଗୋଟେ ଛାତିକି ପଥର କରିକି ମଣିଷ ବଞ୍ଚିଛି ବର୍ତ୍ତମାନ, ଯୋଉଟା ଇତିହାସ କୁହାଯିବ ସେ ସବୁ, ତୁମେ ଆମେ ସବୁ ଛୁଆଟିବେଳେ ଆମେ ସବୁ ନଜର ଆମର ଅଛି, ଆମେ ବଡ଼ ବଡ଼ ଫ୍ୟାମିଲିରେ ପଡ଼ି ପରିବାର 25-30 ଲୋକ ଆମର ଥିଲେ ନା, ଆମେ ସବୁ ସେଠି ସବୁ ବଢ଼ିକି ଆସୁଛୁ, ତେଣୁ ଛୋଟ ପିଲାବେଳେ ଆମେ ଭଗବାନ ଇଣ୍ଟେଣ୍ଡେଣ୍ଟ ସଂସାରଟା କ'ଣ ଆମେ ଦେଖିକି ଆସୁଛୁ, ସେଠି ସେଠି ଯେଉଁମାନେ ସବୁ ଘର ଚଳାନ୍ତି, ଏ ଯେମିତି ଆମର ସବୁ ମା ମା ହରିକା ସବୁ ଥିଲେ, ସେମାନେ ଛାତିକି ସବୁ ପଥର କରନ୍ତି, 5-7 ବହୁ ନା, ତୁମର ଯେମିତି ମନ୍ଦିରରେ ଆମର ଇଏ ଇଏ ସେବା କରିବ, ସେ ଠେଲା ପେଲା ହୁଅନ୍ତିନି, ଠେଲା ପେଲା ଇଏ ଇଏ କହିବ ତୁ ଏଇଟା କର ସିଏ କହିବ, ଠେଲା ପେଲା ଯେମିତି ହଉଛ, 5-7 ବହୁ, ତାଙ୍କର ଛୁଆ ପିଲା କା ଛୁଆ ଟିକେ ଆଳୁ ଅଧିକା ଖାଇଦେଲା ତ ସିଏ ମୁହଁକୁ ଫୁଲେଇବ, ତାକୁ ସିଏ କଣ ଲୁଚେଇ ଘର ହୁଏ ନାଇଁ କି, ସେ ତା ଛୁଆକୁ କଣ ଦେଇଦେଲା, ସେ ଗୋଟେ କୋଉଠି ଗୋଟେ ବାଲେଶ୍ୱର ଥିଲା, ମାନେ ସଂସାର ଲୋକ ଛାତିକି ପଥର କରି ସବୁ ଚଳନ୍ତି, ଆଉ ଯିଏ ଶାଶୁ ହେଇଥିବ ନା ଶିଶୁ ଜାଣିଦେବ, ଯେ ଏ ବୋହୁ ଏମିତି ଏମିତି କରୁଛି, ସେ ବୋହୁ ସେମିତି କରୁଛି, ସେ ତା ନାଁ ରାଶି କହିବ ଶାଶୁ କତ୍ର, ଶାଶୁ ଯାହାକୁ ଠେଲିଲେ କାଟୁଛି ଟାଣିଲେ କାଟୁଛି, କଣ ବୁଝିପାରୁଛ ନା, ଯୋଉ କରତଟା ବାବୁ କରତ ବାବୁ ଦେଖିଛ କଣ, ହେଟା ଦାନ୍ତିଟା ଦେଖିଛ କି ନାହିଁ, ଦାନ୍ତିଟା ଦିଆଡ଼ୁ ବଙ୍କା ଏମିତି ବଙ୍କା ଠେଲିଲେ କାଟିବ ଟାଣ, ସଂସାରଟା ସେଇଆ ଯିବ, କେହି ବି ଏ ଜଗତରେ ନାହିଁ, ସାଧୁ ସନ୍ତ ବି ହଉ ଯଦି ସେ ଆତ୍ମଚେତନାକୁ ନ ଯାଇପାରିଲା, ସବୁ ଠେଲିଲେ କାଟିବ ଟାଣିଲେ କାଟିବ, ଈଶ୍ୱର ତ ଧର୍ମ ସେଇଆ, ଆଉ କେତେବେଳେ ତମକୁ ସୁଖ ଦେବନି, ସେ ନି ସେ ଲେଖିଥିଲେ ନା କେହ ସୁଖ ନାହିଁ ଦେବେ ପୁତ୍ର ପରିବାର, ସେ କାହିଁ ଲେଖିଥିଲେ ମହାଜନ ସେ କହିଦେଇଗଲେ, ଆଉ କେହି ତୁମକୁ ସୁଖ ଦେବେନି, ଆତ୍ମା ତୁମେ ତୁମକୁ କିଏ କଣ ସୁଖ ଦେବ, ତୁମେ ଅନନ୍ତ ସୁଖ ଖୋଜୁଛ, ନିରାନନ୍ଦ ପୁରା ଯୋଉଠି ଆନନ୍ଦ ନଥିବ ତୁମେ ସେଇ ସୁଖ ଖୋଜୁଛ, ଏ ସରି ଦୁଃଖ ନଥିବ ତୁମେ ସଚିଦାନନ୍ଦ ତୁମେ ଅଂଶ ନା ଆତ୍ମା ନା, ତୁମକୁ ଖାଇବା ପିଇବା ସ୍ତ୍ରୀ ପୁତ୍ର କନ୍ୟା କେହି ସୁଖ ଦେଇପାରିବେନି, ଇଏ ଚପଳ ସୁଖ, ଆମେ ଖୋଜୁ ଆମେ ଆତ୍ମା ନା, ଆମର ଅଖଣ୍ଡ ସୁଖ ଦରକାର, ସେ ଯୋଉ ଘରକୁ ଯୋଉମାନେ ସବୁ ଚଳାନ୍ତି, ସେ ପାଇଁ ବାଲେଶ୍ୱର ଗୋଟେ ମୁଁ ବାଲେଶ୍ୱର ଯେତେବେଳେ ରହୁଥିଲି ସେ ସାଇଡ଼ରେ ଯେତେବେଳେ ରହୁଥିଲି ପ୍ରଚାର କରୁଥିଲି, ସେଠି ଗୋଟେ ସ୍ଟୋରି ଶୁଣିଲି, ଦୁଇ ଭାଇମାନେ ତାଙ୍କୁ ରାମ ଭରତ କୁହନ୍ତି, ମାନେ ଗୋଟେ ସଂସାରଟା କେମିତି ଲୋକ ଚଳୁଛନ୍ତି, ସେ ରାମ ରାମ ଭରତ ଏତେ ତାଙ୍କର ସମ୍ପର୍କ, ମାନେ ସେ ଏରିଆ ସାରା ମାନେ ଦୁଇ ଭାଇ ବସିବେ, ଦୁଇ ଭାଇ ଖାଇବେ, ସବୁ ଦୁଇ ଭାଇ କଲିକତାରୁ ଆସିବେ, ମାନେ ସେ ଯେମିତି ଗଙ୍ଗା ଯମୁନା ମିଶିଲେ, ସେ କୁଟ ଭାଇ କଲିକତାରୁ ରୁହେ, ଆଉ ଆସିବେ ମାନେ ପୁରା ଦୁଇ ଭାଇ ମିଳିମିଶି, ଆଗ ସେମିତି ନଥାନ୍ତି କି, ଦୁଇ ଭାଇ ସବୁ ଦୁଇ ଭାଇ ଗୋଟେ ଗାମୁଛା ନେଇକି ଯିବେ ଗାଧେଇବା ପାଇଁ, ଏ ଗାଧେଇ ସାରିଲେ ତ ଗାମୁଛା ଦେବ, ଆଜିକାଲି ଗୋଟେ ମଣିଷ ମୋତେ ମାନେ ଘୃଣା କରି କହୁନି, ମୋତେ ମାନେ ମଣିଷ ଭଳି ବି ଲାଗୁନାହାନ୍ତି, ମୋତେ ମାନେ ମଣିଷ ଭଳି ଲାଗୁନି, କାରଣ ଆମେ ମଣିଷକୁ ଦେଖିକି ଆସୁଛୁ, କମ୍ସେ କମ୍ ସେମାନେ ମେଟେରିଆଲ ପର୍ସନ୍ ଥିଲେ ବି କେତେ ଖୁସି, ଏ ଭାଇ ଖାଇବୁ ଖାଇବା, ସେ ଖାଇଥିବ ନା ତୁ ହଁ ଖଣ୍ଡେ ଖାଇବା ଖାଇବା, ସାଙ୍ଗରେ ବସିକି ଖାଇବେ ଭାଇ ଭାଇ ଗୋଟେ ଜାଗାରେ ବସିକି ଖାଇବେ, ଆଜିକାଲି କାହାର କାହାର ସମ୍ପର୍କ କିଛି ନାହିଁ, ଗୋଟେ ଭାଇ ଭାଇ ସମ୍ପର୍କ ନା ପିତା ପୁତ୍ର ସମ୍ପର୍କ ନା ସ୍ୱାମୀ ସ୍ତ୍ରୀ ସମ୍ପର୍କ କିଛି ନାହିଁ, ପୁରା ମାୟା ପୁରା ସମସ୍ତଙ୍କୁ ମାରିଦେଲାଣି, ତଥାପି ମଣିଷର ଚେତନା ଆସୁଛି, ସେ କାହାର, ମୁଁ କାହିଁକି ସଂସାରକୁ ଆସିଥିଲି ତା ବୁଝିବା ପାଇଁ ଏତିକି ଦେବୁନି। ସେ ଦୁଇ ଭାଇ ରାମ ଭରତ କୁହନ୍ତି, ତାଙ୍କର ଦୁଇ ଭାଇ ତାଙ୍କର ଭାରି ସେ କିଛି ଦିନ ପାଇଁ ସେ ରିଟାୟାର ହେଇ ପଳେଇଲା କୋଉଠୁ କଲିକତାରୁ, ଆସି ଦୁଇ ଭାଇ ରହିଲେ, ଦୁଇ ଭାଇ ୟାର ଗୋଟେ ନାତି ଅଛି ତାର ଗୋଟେ ନାତି ଅଛି, ତ ପୁଅର ପୁଅ ଦୁଇ ଭାଇ ନାତି ଏମାନେ ବୟସ୍କ, ନାତିମାନେ ସବୁ କ'ଣ କରନ୍ତି, କାହା ପାଖରେ ରୁହନ୍ତି, ଜେଜେଙ୍କ ପାଖରେ ବେଶୀ ରୁହନ୍ତି। ଏଇ ଆମ୍ବ ସିଜିନ୍ ତ ମନେ ପଡ଼ିଲା, ତା କଥା ଆଜି କାଇଁ ମନେ ପଡ଼ିଲା, ସେ ଆମ୍ବ ସିଜିନ୍, ଆମ୍ବ ସିଜିନ୍ ଦୁଇଟା ପାଚିଲା ଆମ୍ବ, ଇ ଦୁଇ ଭାଇ ବସୁଛନ୍ତି ସେଇଠି, ନାତି ଦୁଇଟା ଖେଳୁଛନ୍ତି, ଆଉ ସେ ପାଚିଲା ଆମ୍ବ ଦୁଇଟା ଧରିକି ଆସିଲା, ଆଉ ଗୋଟେ ସେ ଯୋଉ ଭାଇ ଦୁଇ ଭାଇ ବସୁଛନ୍ତି, ତା ଭିତରେ ଗୋଜନଙ୍କ ହାତରେ ଦୁଇଟା ଆମ୍ବ ଥିଲା, ଦୁଇଟା ଯେତେବେଳେ ନାତି ମାଗୁଛନ୍ତି ଆମ୍ବ, ଦୁଇ ଜଣଙ୍କର ନାତି ଓଲଟା ଓଲଟା ଦୁଇଟା ଆମ୍ବ ମାଗୁଛନ୍ତି, ତେଣୁ ଇଏ କ'ଣ କଲା ନା ହାତକୁ ପଛକୁ କରିଦେଲା, ଦି ହାତରେ ଦିଟା ଆମ୍ବ ରଖିଥିଲା, ଏ ନାତି ଏ ହାତରେ ନେଇଥାନ୍ତା, ସେ ନାତି ସେ ହାତରେ ନେଇଥାନ୍ତା, ତା ଦେହରେ ଗୋଟେ ଆମ୍ବ ଟିକେ ବଡ଼ ଅଛି, ଗୋଟେ ଆମ୍ବ ଟିକେ ଛୋଟ ଅଛି, ସେଠି ତାର ମନରେ ସେମିତି କିଛି ନାହିଁ, ନାତି ମାନେ ସାର୍ ଖେଳନ୍ତି ନା, ତେଣୁ ସେ କ'ଣ କଲା ପଛକୁ ଦେଇଦେଲା, ଛୁଆମାନେ ଚଢି ଆସିବେ ତାପରେ ସେ ଦେବ, ସେ ପଛକୁ ଦେଇଦେଲା, ଇଏ କିନ୍ତୁ ନଜର ରଖିନି ଯେ କୋଉ ହାତରେ ବଡ ଆମ୍ବଟା ଧରିଥିଲା, କୋଉ ଆଗେ ଆମ୍ବ ଦୁଇଟା ରଖିଥିଲା, ଦୁଇ ଭାଇ କଥା ହସାଉଥିଲେ, ବଡ ଆମ୍ବ ଥିଲା ଗୋଟେ ସାନ ଆମ୍ବ ଗୋଟେ ଥିଲା, ସେ ତାର କୋଉ ହାତରେ କୋଉ ଆମ୍ବ ଧରିକି ଛୁଆ ସାନ ଖେଳିଲା, କିନ୍ତୁ ହାତକୁ ପଛକୁ କରିଦେଲା, ଯେତେବେଳେ ଆଣିକି ତାକୁ ଦେଲା, ଇଆର ମୁଣ୍ଡରେ ଗୋଟେ ପଶିଗଲା ଯେ ମୋ ନାତିଟାକୁ କୋଉ ଆମ୍ବ ଦେଲା, ଛୋଟ ଆମ୍ବ, ତା ନାତିକି ଦେଲା ବଡ ଆମ୍ବ, ଇଏ ନଜର କରିନି କୋଉଟା ବଡ କୋଉଟା ଛୋଟ, ସେଦିନଠୁ ଆରମ୍ଭ ହେଇଗଲା ଆଦି ଭାଇ ଦୋଷ। ଇଏ କେତେ କାନ୍ଦିଲା, ଭାଇ ମୁଁ କ'ଣ କ'ଣ ଦୋଷ କଲି, କାହିଁକି ଭିନ୍ନ ହେବା ପାଇଁ କହୁଛୁ, କ'ଣ ଅଲଗା ହେଇଛି, କ'ଣ ମୋ କଥାଟା କୁହ ନା, ମୁଁ ତ କହିବିନି, ମୁଁ ଜାଣିଦେଲିନି ଆମ ତୋ ଅନ୍ତର ଗୋଟେ ଅଲଗା ହେଇଗଲା ନା, କ'ଣ ହେଲା କୁହ, କ'ଣ ହେଲା କୁହ, ତ ଯେତେ ବୁଝେଇଲା ନାଇଁ ମୁଁ ସେମିତି ଜାଣିକି କରିନି ନା, ମୁଁ ତ ଦେଖିଲି ଆଉ, ଜୀବ କାହାର, ଜୀବ ଯେତେ ସୁନ୍ଦର ସମ୍ପର୍କ ରଖିଲେ ବି ଜୀବ ହଉଛି ଭଗବାନଙ୍କର, ସେ ଯାହାର ନୁହେଁ ତାର କେବେ ହେଇପାରିବ ନାହିଁ, ତୁମେ ଯାହାର ତାର, ଆମେ ଭଗବାନଙ୍କର, ସେଥିପାଇଁ ଭଗବାନଙ୍କର ଡାକୁଛି ଆମକୁ ଗୋଟେ ଖୁସି ଲାଗୁଛି, ଯାହା ଯିଏ ବି ଦେଖ ଯେତେ ଗୋଟେ ନାସ୍ତିକ ଲୋକ ତାକୁ ଯେତେ ଭଗବାନ ଡାକୁଛି, ସେ କହୁଛି ମୋତେ ଆନନ୍ଦ ଟିକେ ଲାଗୁଛି, ମୋତେ ଟିକେ ଶାନ୍ତି ଲାଗୁଛି, ଏଠି କାହିଁକି ଶାନ୍ତି ଲାଗୁଛି, ତୋ ତୋର ପିଲା ପଇସା ଅଛି, କରୋଡ଼ପତି ଅଛୁ ତୁ, ତ ଶାନ୍ତି କ'ଣଟା ଲାଗୁଛି, ସେ କାହାର ନା, ତୁ ତାଙ୍କର ବା, ତୁ ଯାହାର ତାଙ୍କୁ ଡାକିଲେ ଶାନ୍ତି ପାଇବୁ, ଯିବା ଆଉ କାହାର ନୁହେଁ, ନହେଲେ ଭଗବାନ ଗୀତାରେ କହିନଥାନ୍ତେ ମମି ମାଂସ ଜୀବ ଲୋକ ଜୀବ ବହୁତ ସନାତନ, ଜୀବ ମୋର ଅଂଶ, ସେଠି ଭଗବାନ ଯେତେବେଳେ ଭଲ ପାଆନ୍ତି, ଭଗବାନ ଭକ୍ତ ଯେତେବେଳେ ଭଲ ପାଆନ୍ତି, ସେ ଭଲ ପାଇବାଟା ଦେଖି ଦିଆଯାଇଛନ୍ତି, ମୁଁ ପାଣ୍ଡବମାନଙ୍କୁ କେମିତି ଭଲ ପାଉଛି, ତୁମେ ସେ ତୁମେ ବି ମୋର ଭକ୍ତ ହେଲେ ମୁଁ ତୁମକୁ ସେଇଭଳି ଭଲ ପାଏ, ସଂସାର କିଏ ଏମିତି ଭଲ ପାଇପାରିବେ, କିଏ ଭଲ ପାଇବ, ଜୀବ ଜୀବ କାହାର ସେଟା ଜାଣିନି ନା, ସେ ତ ମାୟାଗ୍ରସ୍ତ ହେଇଯାଇଛି, ମାୟାଗ୍ରସ୍ତ ହେଇଯାଉଛି ତାର ଶକ୍ତି ପାଉନି, ସେ ଛାଡ଼ିପାରୁନି, ଯେ ପୂର୍ବରୁ ଆମେ ଆଲୋଚନା କରିଥିଲେ ମାୟାଗ୍ରସ୍ତ ହେଇଯାଇଛି ନା, ଆସି ବୁଝିପାରୁନି ମୁଁ କାହାର ବୋଲି, ଆଉ ଖାଲି ଗୁରୁ ବୈଷ୍ଣବ କେବଳ ଆସୁଛନ୍ତି ଗୋଟେ କଭରିଂଟା ଉଠେଇବା ନାହିଁ, ତୁମେ କାହାର ବୁଝୁଆର, ଗୁରୁଦେବ ସବୁବେଳେ ଥିଲେ ସେ କହିବା ଦ୍ୱାରା ମାୟାର ଦାସ ହେଇଛି, ଏଇଟା ଏଇଟା ମାୟାର ଦାସ ହେଇଛି, ଏଇଟା ନଫର ହେଇକି ବୁଲୁଛି, ଖାଲି ଗୁରୁଦେବ ଖାଲି କହିବେ ମାୟାର ଦାସ ହେଇଛି, ଝିଅଟେ ଗଲେ ଯାହା କଲେ ଖାଲି କହିବେ ଏଇଟା ମାୟାର ଦାସଟା, ଏଇଟା ମାୟାର ଦାସ ହେଇଛି, ଏ ଭଗବାନ ଆମେ ଯାହାର ନୁହେଁ ତାକୁ କେତେଦିନ କରି ନିଜର କରି ରଖିପାରିବା, ସେଥିପାଇଁ ଯେତେ ଭଲ ସମ୍ପର୍କ ସ୍ୱାମୀ ସ୍ତ୍ରୀର ଥାଉ, ଯେତେବେଳେ ଦେଖି ବୁଢ଼ା ହେଇକି ଆସିବେ ସବୁବେଳେ ଖୁଟରା ଖୁଟରେ ଲାଗିବେ ନା, କ'ଣ ଭାବିଲେ ବୟସ ହେଇଗଲା ମାନେ ଆଉ ସ୍ତ୍ରୀ ଭଲ ପାଇବନି, ଖାଲି ଦେଖିଲା ମାନେ ବୁଢ଼ାକୁ ରାଗିବ, ମୁଁ ସବୁବେଳେ ଦେଖିଛି ଗାଁ ଗହଳି, ମୁଁ ସବୁ ଥିଲି ନା, ସବୁ ମୁଁ ଯୁଆଡ଼େ ଯାଏ ମୁଁ ଗାଁ ଗହଳି ଲୋକ ଭଲ ପାଏ, ସବୁ ସବୁ ଷ୍ଟଡି କରେ, ଛୋଟ ପିଲାବେଳେ ମୁଁ ସବୁ ଷ୍ଟଡି କରେ, ସେ ରେଲୱେରେ ଉଠୁଥିବେ, ସେ ଯୋଉ ଥିଲି ସବୁ ସାଇଡ଼ରେ, ସେ ତ ମାଗଣା ଟ୍ରେନ୍ରେ ଉଠିକି ଯାଏ, ଆଉ ପଇସା ଯେତେବେଳେ ନଥାଏ, କୋଉଠି ପଇସା ଥାଏ, ମୁଁ କିଛି ନଥାଏ, ତାକୁ ମେଡିକାଲ ନେଇକି ଯିବ, ତୁ ତତେ ସବୁ ରୋଗ ହଉଛି, ତୁ ଏଠିକା ସେ ବୁଢ଼ା ଡାକୁ, ତୋ ଆରେ ସେ ବୁଢ଼ୀଟାକୁ ଜ୍ୱର ହେଇଛି, ତାକୁ ସେ ସ୍ୱରକୁ ନେଇକି ଯିବେ, ସେ ଟ୍ରେନ୍ରେ ଯିବେ ମାଗଣା ଟ୍ରେନ୍, ହେଲେ ଟିକେ ଟିକେ କରିବେ, ଏଇଠୁ ଏଇଠୁ 10 ମିନିଟ୍ ଲାଗିବ ଟ୍ରେନ୍, ସେଠି ଆଉ ପ୍ଲାଟଫର୍ମ ନାହିଁ, ସେଠି ପ୍ଲାଟଫର୍ମ ନାହିଁ, ଯୋଉ ଉଚ୍ଚା ନାହିଁ, ସେଠି ତ ଉଠିକି ତୁମେ ଯିବାକୁ ପଡ଼ିବ, ସିଏ ବୁଢ଼ୀ ତାର ଉଠିପାରୁନଥିବ, ତା ଘୋଷାରେ ତ ଗାଳି ଦଉଥିବ, ତତେ ସବୁ ରୋଗ ହଉଛି, କିନ୍ତୁ ତୁ ତାକୁ ଧରି ସଂସାର କରିଲୁ, ତାକୁ ରୋଗଟା ହେଇଗଲା ଅର୍ଥ ଗାଳି ଦଉଛି କେମିତି? ନାଇଁ, ସେ ତାର ନୁହେଁ ନା, ମନ ଗୋଟେ ମାନନ କରେ, ସଂସାରଟା କିଛି ନୁହେଁ, ସଂସାର ଗୋଟେ ଗୋଟେ ମନର ମାନନ, ଚିତ୍ର ଚରିତ୍ର ଅଛି ନା, ମନ ଗୋଟେ ଅନୁକୂଳ ଭାବି ଦେଇଛି ନିଜର ବୋଲି କରିନି, ମନ ଗୋଟେ କରିଦେଇଛି, ନାଇଁ ପାଗଳା ମନ ଯୋଗୁଁ ମଣିଷ ଆଜି ମରୁଛି ନା, ମଣିଷ ଗୋଟେ ମାନନ ନା ଆଉ, ସଂସାର କିଛି ନୁହେଁ, ସଂସାର ଗୋଟେ ମାନନ, ଭଲ ବୋଲି ମତେ ମତେ ଭଲ ଲାଗୁଛି, ହଁ ସେ ଭଲ, ହଁ ମାନନ କରିଦେଲେ ଭଲ, ତାପରେ ପୁଣି କେତେ ଦିନ ଯିବ କଣ ଭଲ ଲାଗିଲାନି, କଣ କହିବା ଖରାପ, ମଣିଷ ଏମିତି ଚାଲିଛି, କିନ୍ତୁ ସେ ବୁଝୁନି ଭଲ ଖରାପ କଣ, ମୁଁ କାହାର, କିଏ ମତେ ଭଲ ଖରାପ କରୁଛି, ସବୁ ମନ କରୁଛି ନା। କିନ୍ତୁ ଏଇ ଏଇ ଯୋଉ ରାଗ ଦ୍ୱେଷ ରାଗ ଦ୍ୱେଷ ରାଗ ଦ୍ୱେଷ, ଏଇଟା କେବେ କେବେ ବି ଯିବନି, ଭଲ ଖରାପ ଭଲ ଖରାପ ଏ ବିଚାର ଲାଗି ଲାଗି ରହିଥିବ। କିନ୍ତୁ ଭଗବାନଙ୍କ ଜଣେ ଭକ୍ତ ହେଇଯାଆନ୍ତି, ସେମାନେ ଏ ଗୋଟେ ମାନେ ଉପର ପ୍ଲାଟଫର୍ମ ପଳାନ୍ତି, ଯେମିତି ଆମେ ବର୍ତ୍ତମାନ ଡିସ୍କସନ୍ କରୁଛୁ, ଆମେ ସଂସାର ସ୍ୱରୂପଟା କହୁଛେ, ଆଚ୍ଛା ସାଧୁ ପ୍ରଭୁପାଦ କ'ଣ ଜାଣିନଥିଲେ ସଂସାର ଲୋକମାନେ ଏମିତି ଅଛନ୍ତି ବୋଲି, ପୁଣି ସେଇ ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କୁ ଡାକି କେମିତି ଭକ୍ତ କରୁଥିଲେ ସାଧୁ, ପୁଣି ସେଇ ସ୍ୱାମୀ ସ୍ତ୍ରୀଙ୍କୁ ବୁଝେଇକି ପୁଣି ଠାକୁରଙ୍କୁ ଭଜନ କରିବା ପାଇଁ କେମିତି କରୁଛନ୍ତି, ତାଙ୍କ ଦୃଷ୍ଟିଟା କେଉଁ ଦୃଷ୍ଟିରେ ରହୁଛି, ଆତ୍ମଦୃଷ୍ଟି, ଏଇ ଦୁଇଟା ଆତ୍ମା ଏ ସଂସାର ରହିକି ଯେତେ ଖଟିଲେ ବି ପୁଣି ମାଡ଼ ପିଟାପିଟି ଲାଗିବେ, ପୁଣି ସମସ୍ୟାରେ ଆସିବ, ଆଜି ପୁଅ ପାଇଁ ଚିନ୍ତା କରିବେ, କାଲି ଝିଅ ପାଇଁ ଚିନ୍ତା କରିବେ, କାଲି କ'ଣ ପାଇଁ କରିବେ, ଯିବୁ ତ କେତେବେଳେ ହେଲେ, କାରଣ ସିଏ ଭଗବାନଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିପାରୁନି, ମାନେ ସିଏ ବହୁତ ଟ୍ରାଏ କରୁଥିବ, ମୁଁ ଜଣଙ୍କୁ ମନ ଭିତରେ ରଖିବି, କାହାକୁ ଭଲ ପାଇବି, ମନ ଗୋଟେ ରସିକାଟା ନା, ସେ ତାର ଗୋଟେ ମନ କାହାକୁ ଭଲ ପାଇବି, ମୋ ପୁଅ ନାଇଁ ଏଇଟା କରିବି, ମୋ ପୁଅକୁ ଏମିତି କଲୁ, ମୋ ଝିଅର ଏମିତି କାହା ହେଇଗଲା, କଣ ମୋ ପୁଅ ଝିଅ ତାଙ୍କ ତ ମାଳିଆ ଆଉ, ମୋ ପୁଅ ମୋ ଝିଅ ମୋ ନାତି ଏଇ ଚିନ୍ତା, କାରଣ ସେ ଭଲ ପାଇବେ ଯେ ନା ସେ ଆତ୍ମାଟା, ତେଣୁ ଆତ୍ମା ଚାହୁଁଛି ଗୋଟେ ନିତ୍ୟ ସମ୍ବନ୍ଧ, କିନ୍ତୁ ସ୍ୱର ସମ୍ବନ୍ଧରେ କାହା ସାଙ୍ଗରେ କରିଛି, ସ୍ୱର ସହିତ, ସ୍ୱର ହଉଛି ଟେମ୍ପୋରାରୀ, ଆଉ ସ୍ୱର ଟେମ୍ପୋରାରୀ ଆଉ ଚେଞ୍ଜେବୁଲ, ଚେଞ୍ଜେବୁଲ ମାନେ ସ୍ୱରର ସ୍ୱଭାବଟା ବଦଳି ବଦଳି ଯିବ, ବିଶେଷ କରି ମଣିଷ ପଶୁର ଏମିତି ହବନି, ସେନେ କୁକୁର ଗୁଡାକ ବିଦେଶୀ ଗୁଡା କୁକୁର ରଖନ୍ତି, ବିରାଡି ରଖନ୍ତି, ଏଇଥିପାଇଁ ରଖନ୍ତି, କୁକୁର ବୁଢା ହେଇଗଲେ ବି ସେମାନେ ମାଲିକ କେବେ ଛାଡ଼ିକି ଯିବ ନାହିଁ, ସେମାନେ ଯେତେ ତାଙ୍କୁ ମଣିଷ ସେ ବିରକ୍ତି, କୁକୁର ଫୁକୁର ରଖୁଛି ନା ଆଉ, କାହିଁକି କୁକୁର ରଖୁଛୁ, ମୁଁ ତାଙ୍କୁ ଚିନ୍ତା କରେ କୁକୁରଟା କାହିଁକି ରଖୁଛି, ସେ ଗୋଟେ ପ୍ରେମ ସ୍ନେହଟା ଚାହୁଁଛି ନା, ତାକୁ ମଣିଷ ଭିତରେ ମିଳୁନି, ବିରକ୍ତ ହେଇଯାଉଛି ସେ ଆତ୍ମାଟା, ସେ ଚାହୁଁଛି ଗୋଟେ ଇଣ୍ଟରନାଲ ରିଲେସନସିପ, ମତେ କି ଏଜିଟେସନ ଦେବେନି, ମୁଁ ତାକୁ ଭଲ ପାଇବି, ଏ ମଣିଷ କତୁରୁ ଏଇଟା ପାଇବେନି, ପାଇବ ବରଂ ପଶୁ କତୁରୁ ପାଇବ, ଏ କୁକୁର ବିରାଡି ଯେତେ ଜାଗାକୁ ରଖୁନି ଦେଖିବ, କିନ୍ତୁ ଆମକୁ ମନା କରାଥିଲା, ଆମର ଲାଇନ କ'ଣ, ଲୋକ ଆଗେ ଗୋମାତାଙ୍କୁ ରଖୁଥିଲେ, ପ୍ରକୃତି ଭଗବାନ ଭଗବାନ ଆମେ ସିନା ଗୋଟେ ଗୋଟେ ସାଇଡ୍ ଡିସ୍କସନ କରୁଛୁ, ବର୍ତ୍ତମାନ ସ୍ପିରିଚୁଆଲ ସାଇଡ୍ଟା ମେଟାଲ ସାଇଡ୍ଟା ଦେଖ, ଭଗବାନ ଜାଣିଛ ନା ନାହିଁ, ସବୁ ଜୀବର ଗୋଟେ କାମନା, ସେ ବିବାଚୁରା ଟିକେ ହବ, ତାର କାମ ଅଛି, କ୍ରୋଧ ଅଛି, ତା ସେ କିଛି ଦିନ ବଞ୍ଚିବ, ତାକୁ ବଞ୍ଚିବା ପାଇଁ ଭଗବାନ କହୁଥିଲେ ଠିକ ଅଛି ତୁ ବଞ୍ଚିକି ରହ, ତାକୁ ବଞ୍ଚିବା ପାଇଁ ଭଗବାନ କେବଳ ଡ୍ରାଇ ଜିନିଷ ରଖିନାହାନ୍ତି, ତାଙ୍କ ପାଇଁ ବି ନେଚର ରଖିଥିଲେ, ପ୍ରକୃତି ରଖିଥିଲେ ନା, ଆଉ ଜାନି ଯାତ୍ରା ମହୋତ୍ସବ ଲୋକ ଲୋକ ସମ୍ବନ୍ଧ ନ ରହିଲେ ଆଜିକାଲି ଲୋକ କଷ୍ଟ କାହିଁ ପାଉଛନ୍ତି, ଭାବିଲେ ଆଗରୁ ଶ୍ୱଶୁର ଘରକୁ ଜଇଁ ଯିବ, ଜାଣିଛୁ ନା ନାହିଁ, ଜଇଁ ଯିବ ସେ କ'ଣ ଆଗେ କେତେ ଗୋଟେ କ'ଣ ଅଷ୍ଟମଙ୍ଗଳା ଗଲେ ନା କ'ଣ କେତେ ଦିନ ଗୋଟେ ଯାଆନ୍ତି, ତାପରେ ସେ ବର୍ଷ ଭିତରେ ଗୋଟେ ଯିବ କ'ଣ ପଖାଳ ପଖାଳ ଖିଆନା ଗୋଟେ କ'ଣ ତ ମୁଦି ଦେବେ ତ ଖାଇବା ପିଇବାକୁ ଦେବେ ସବୁ କ'ଣ ଗୋଟେ ଅଛି, ସେ ଯେତେବେଳେ ଯିବ ତାଙ୍କ ଘରେ ଗୋଟେ ଉତ୍ସବ ହବ, ଆମେ ସବୁ ଦେଖୁଛୁ ନା ଘରେ ଜୁଇଁ ଆସୁଛି ମାନେ ତୁମର ଘରେ ଯିଏ ଯୁଆଡ଼େ ଥିବ ପଳେଇ ଆସିବେ, ଜୁଇଁ କୁଣିଆ କୁଣିଆ ଭିତରେ ଶ୍ରେଷ୍ଠ ସିଏ ଆଉ ଚାହିଁଲା ଆଉ ହେ ହଁ କୁଣିଆ ସିଏ ପ୍ରଥମ କୁଣିଆ ଆସିବେ, ଏ ତା ନାଗି ନୂଆ ନୂଆ ଜିନିଷ ଇଏ ଖାଇବା ପିଇବା ଛୁଆ ପିଲା ହୋ ହେଲା, ଆଚ୍ଛା କାହିଁକି ଭଗବାନ ସାଇଡ଼ଟାକୁ ରଖିଥିଲେ, ମଣିଷଟା ମରିଯିବ ନା ସିଏ, ସେ ଗୋଟେ ସମ୍ବନ୍ଧ ନେଇକି ବଞ୍ଚିକି ରହୁ, ମେଟେରିଆଲ ସାଇଡ଼ଟା ବି ଆଗରୁ କିଛି ନହେଲେ ଗୋଟେ ସୁଖକର ଥିଲା, ଆଉ ସବୁ କେତେ ଜାନି ଯାତ୍ରା ଥିଲା ସବୁ କ'ଣ ରଜ ପ୍ରଥମାଷ୍ଟମୀ ଇଏ କ'ଣ ଇଏ କେତେ ପୂଜା, ସେ ସବୁ ମିଠେଇ ଭାର ସବୁ ଆସୁଥିଲା, ଏ ମାଟିହାଣ୍ଡିରେ ସବୁ କଦଳୀ ପତ୍ର ବନ୍ଧା ହେଇଥିବ, ତା ଦେହରେ ସବୁ କ'ଣ ସବୁ ଲେଖା ହେଇଥିବ, ବାବୁଲ ତୁମର ଆସିଥିଲା ନା ନାହିଁ ମନେ ଅଛି, ଆଉ ଝିଅକୁ କହୁଦେଲ ଏ ଗୋଟେ କ'ଣ ସରିଲା ତାପରେ ଗଲା, ଝିଅ ତାର ତାର ଚାକିରି କରିଲା, ଜୁଇ ତାର ଚାକିରି କଲା ଚାଲିଲା ସରିଲା, କୋଉଠୁ ହାଣ୍ଡିରେ ତୁମେ କ'ଣ ପୁନେକୁ ପଠେଇବ ନା କ'ଣ, ତୁମେ କୋଉଠୁ ପଠେଇବ, ଆଉ ସେ ଯୁଗ ନାହିଁ, ବର୍ତ୍ତମାନ ଭୌତିକ ସୁଖ ବି ତୁମର ନାହିଁ, ବର୍ତ୍ତମାନ ମଣିଷର ଭୌତିକ ସୁଖ ବି ନାହିଁ। ଆମେ ଯାହା ଦେଖିଛୁ ସବୁ ଯେତେ ରିଲିସମେଣ୍ଟ ଆମେ ଦେଖିଛୁ ଆମ ଲାଇଫରେ ବହୁତ ଛୋଟ ବେଳା, ଏମାନେ ତ ଦେଖିଛନ୍ତି କି ଆମର ଅନୁଭବ ଆସିନି, କାରଣ ସାଧୁ ହେଇନାହାନ୍ତି ନା, ଆମର ସବୁ ଅନୁଭବ ଆସୁଛି କେତେ ସେ ଲାଇଫ ଗୁଡ଼ା କେତେ ସୁନ୍ଦର। ମାନେ ତାଙ୍କର ବନ୍ଧୁବାନ୍ଧବ ଘର ଯେମିତି ମାମୁଁ ଘର ତାଙ୍କର ତାଳ ସଜଗ ହୁଏ, ଏ ସିଜିନ ତାଳ ସଜଗ, ସେଠୁ ସେମାନେ ତାଳ ସଜ ତାଙ୍କ ତାଙ୍କ ମୂଲିଆ ଭାର କରିକି ଧରିକି ଆସିବ, ଗୋଟେ ମୂଲିଆକୁ ସେ ତାଳ ପଠେଇବେ। ଆମର ଏଠି କହିଥ 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 ଯେଉଁ ନାହିଁ କହିଥ କହିଥ ଗୁଡା ପାଚିବ, ତାଙ୍କ ସେଠି କହିଥ ନାହିଁ, ତାଙ୍କ ନଦୀ କୂଳ ତାଙ୍କ କହିଥ କେଉଁଠି ଆସିବ, ସିଏ ତାଳ ପଠେଇଲା ବେଳକୁ। ଆରେ ଭାଇ ଭୌତିକ ସମ୍ପର୍କଟା ଏମିତି ଥିଲା, ଗୋଟେ ମଣିଷଟାକୁ ଏତେ ଦୁଃଖ ବି ମନ ହଉନଥିଲା, ଯାହା ଟିକେ ଠାକୁର ଡାକ ଡାକ ସେ ମରିବେ ତ ମରିବେ, ଯାହା ହେଲେ ଟିକେ ହେଲେ ସୁଖ ଟିକେ। ବର୍ତ୍ତମାନ କିଛି ନାହିଁ, କିଛି ନାହିଁ, ପୋଛି ହେଇଗଲାଣି ଏ ଗାଁ ଗୁଡ଼ାକ ମୁଁ ଦେଖୁଛି ଆଉ କିଛି ନାହିଁ, ପୁରା ଭୌତିକ। ସେଥିପାଇଁ ଜୀବ ବର୍ତ୍ତମାନ ଏତେ କଷ୍ଟ ପାଇବ, ଏଇଥିପାଇଁ ପ୍ରଭୁପାଦ ଜାଣିଛନ୍ତି। ପ୍ରଭୁପାଦଙ୍କର କଣ୍ଟ୍ରିବ୍ୟୁସନଟାକୁ 30 ବର୍ଷ 20 ବର୍ଷ 25 ବର୍ଷ ବର୍ତ୍ତମାନ ଆମେ ସବୁ ବୁଝୁଛୁ, କାରଣ ତାଙ୍କ କୃପାରୁ ହିଁ ବୁଝୁଛୁ। ସେ କାହିଁକି ଏତେ ଗୁଡ଼ା ଗୋଟେ ଫାଉଣ୍ଡେସନଟାକୁ ଆରମ୍ଭ କଲେ, କାରଣ ଜୀବ ତ କିଛି ସୁଖ ପାଉନି, ସେଥିପାଇଁ ଭଲ ମନ୍ଦିର କର, ଭଲ ପ୍ରସାଦ, ତାଙ୍କ କୀର୍ତ୍ତନ, ତାଙ୍କ ଭଲ ଷ୍ଟଲ, ସବୁ ଜିନିଷ, କାରଣ ଜୀବଟା ମରିଯିବ, ସେ ବିଦେଶରେ ବିଦେଶ ବେଳେ ହେଇଯିବ ନା, ବିଦେଶ ବେଳେ ତୁମେ ହେଇଯିବ, ତୁମେ ବିଦେଶରେ ଜାଣିନ କଣ ସେମାନେ ହୁଅନ୍ତି, ବିଦେଶରେ କଣ କି ଦୁଃଖ ତାଙ୍କର କହିବି ପାରିବନି, ଏତେ ଦୁଃଖ ତାଙ୍କର, କେହି ନାହିଁ। 18 ବର୍ଷ ହେଲା ତୁମେ ଘରୁ ବାହାରିକି ପଳେଇବ, ତୁମେ ତୁମେ ଅଟୋମେଟିକ ପଳେଇବ, ତୁମେ କୋଉଠି ବାହାଘର ତୁମେ ବୁଝିବ ନା, ବାପ କଣ ବୁଝିବ, ଏଠି ଏଠି କଣ କହୁଛି ବାପା ମନେକି ଝିଅ ବୁଝିକି ତୁମର ବାହାଘର କରି ବୁଢା ଯାଇକି ନାଚିବ ବାହାଘରରେ, ତାଙ୍କର ଏସବୁ କିଛି ନାହିଁ, କିଛି ନାହିଁ। 18 ବର୍ଷ ହେଲା ତାଙ୍କର ଏଟା ଗୋଟେ ଭାବନ୍ତି ଗୋଟେ ଅଫେନ୍ସ, ଗୋଟେ 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 ଅପରାଧ ଭଳିଆ। 18 ବର୍ଷ କଣ ରହିବ, ତୁମେ କେଉଁଠି ପଢିବ, ତୁମେ କଣ କରିବ, ତୁମର ଆଉ ଯଦି ବାପାଙ୍କ ପାଖରେ ରହିବ ତୁମେ ପେ କରିବାକୁ ପଡିବ। ସେ କହିବ ଏଟା ଦିସ୍ ଇଜ୍ ନଟ୍ ମାଇ ହାଉସ୍, ମାଇ ଫାଦର୍ସ ହାଉସ୍, ଦିସ୍ ଇଜ୍ ୟୋର୍ ହାଉସ୍। ଆମେ କଣ କହିବା, ଏଇଟା ଆମ ଘର, ଆମେ ସବୁବେଳେ କହୁଛେ ଆମ ଘର, ସେ କେବେ କହିବେ ଆମ ଘର, ଦିସ୍ ନଟ୍ ମାଇ ହାଉସ୍, ଦିସ୍ ମାଇ ଫାଦର୍ସ ହାଉସ୍, ଦିସ୍ ମାଇ ମଦର୍ସ ହାଉସ୍, ଆରେ ତୋ ଘର ବା, ନା ନା ଦିସ୍ ନଟ୍ ମାଇ ହାଉସ୍। ଏପରିକି ସ୍ୱାମୀ ସ୍ତ୍ରୀ ଯଦି ସେ ସ୍ୱାମୀ ଘରଟା କରିଥିବ, ସ୍ତ୍ରୀ ତାକୁ ବାହା ହେଲା, ଦିସ୍ ମାଇ ହଜବେଣ୍ଡ୍ସ ହାଉସ୍, ମୋ ସ୍ୱାମୀର ଘର, ଏଇଟା ମୋର ଘର ନୁହଁ। ଏତେ ଦୁଃଖରେ ସେମାନେ ନୁହନ୍ତି, କେବଳ ତାଙ୍କର ଏଇ ଖାଲି ମଦ ମାଂସ ଖାଇଲେ ତା ଦେହ ସୁଖ ଟିକେ ସୁଖ, ଆଉ ସେଇଟା ବି କେତେ ଦିନ ପରେ ତାଙ୍କର ଭାଙ୍ଗି, ଏବେ ପାଇ କାଲି ନା ପରଦିନ ସେ କେଉଁଦିନ ଗୋଟେ ପେପର ବାହାରିଥିଲା, ସେ ପେପର ତ ଦେଇଥିଲା ଆଉ, ସଫ୍ଟୱେୟାର କମ୍ପାନୀର 70 ବର୍ଷ ହାଁ ବିଲ୍ ଗେଟ୍ସ, ତା ସ୍ତ୍ରୀକି ବର୍ତ୍ତମାନ ଡିଭୋର୍ସ ଦେବ, ସତ ଯା ₹100 କୋଟି, ₹100 କୋଟି ସେ ମାଲିକ, କେତେ ହଜାର ଶହ କଣ କେତେ ହଜାର ବିଲିୟନ ଡଲାରର ମାଲିକ, ସବୁତି ବର୍ତ୍ତମାନ ବାଟରା ହବ। ଏଇଭଳିଆ ଦୁଃଖରେ ସେମାନେ ଜୀବନ କାଟନ୍ତି, ଭାରତରେ ସେଇଟା ହେଇଯିବ, ପୂର୍ବ ସେଇଟା ଜାଣିଛନ୍ତି ଆଉ। ସେଥିପାଇଁ ଏ ଆଶ୍ରୟଟା ଯୋଉ ଦେଲେ ଗୋଟେ ଦୃଷ୍ଟିରୁ ବହୁତ ମହାନ, ଆମେ ସିନା ଉଚ୍ଚ ତତ୍ତ୍ୱଟା ଆଲୋଚନା କରୁଛେ ଆମର ପରମାର୍ଥ ପାଇଁ, କିନ୍ତୁ ସମାଜ ପାଇଁ ବି କିଛି କରିବାର ଅଛି। ଏଇ ଯେମିତି ବୁକ୍ ଡିସ୍କସନ କରିବା, ଟିକେ ନାମ କୀର୍ତ୍ତନ ବାହାରକୁ ଯିବା, ସଂକୀର୍ତ୍ତନ କରିବା, ପ୍ରସାଦ ଟିକେ ଦେବା, ଲୋକ ଏତେ ଦୁଃଖରେ ରହିଛନ୍ତି ଯୋଉଟା କାହୁ କହି ହବନି, କାରଣ କାହିଁ କାହିଁକି ନା କ'ଣ ସାମାଜିକ ସୁଖ କିଛି ନାହିଁ, ଆଉ ସେ ଭଗବାନ ସହିତ ସମ୍ପର୍କ ରଖିପାରୁନାହିଁ। ଯିଏ ଯିଏ ସଂସାରରେ ଜଳି ପୋଡ଼ିକି ମରୁଛି, ତୁମେ ତାକୁ ବୁଝେଇବ କୃଷ୍ଣ ନାମ କର, ସେ କ'ଣ କରିବ ବାବା, ସଂସାର କଷ୍ଟ ପାଇଲାନି ନା, ତାକୁ ଟିକେ ଖାଲି ତା ଷ୍ଟାଣ୍ଡାର୍ଡ ଜିନିଷଟା ତାକୁ ବୁଝେଇବାର ଅଛି, ସେ ମନ୍ଦିର ହେଲେ ପ୍ରସାଦ ଟିକେ ପାଇବାର ଅଛି, ଭଲ ଜାଗାରେ ବସିବାର ଅଛି, ତାକୁ ଭଲ ସମ୍ମାନ ମିଳିବାର ଅଛି, ସେଠି ତାକୁ ଟିକେ ଶାନ୍ତି ଲାଗିବ, ସେ ପୂର୍ବ ଶିଶୁ ଷ୍ଟାଣ୍ଡାର୍ଡ କରିଦେଇଯାଇଛନ୍ତି। ଆଉ ଭଗବାନ ତାଙ୍କୁ ପଠେଇଥିଲେ ଜଗତର ଲୋକମାନଙ୍କ ପାଇଁ, ଆଉ ଉଚ୍ଚ ଫିଲୋସଫି କଥା କୁହନି, ଉଚ୍ଚ ଫିଲୋସଫି କିଏ ଆଜିକାଲି ସାଧନ କରିବ, କ'ଣ ଏ କୃଷ୍ଣ ପାଇବ, କିଏ ଚାହୁଁଛି ଆଜିକାଲି କହୁନା, ତ ବଡ଼ ଏସବୁ ବଡ଼ ଜିନିଷ। ତେଣୁ ସାଧୁ ସଙ୍ଗରେ ଏଇ କଥା ପଡ଼ିଥିଲା, ସାଧୁ ସଙ୍ଗରେ ନିଜ ତତ୍ତ୍ୱଟାକୁ ଜଣାଯାଏ, ମୁଁ ହେଉଛି ଭଗବାନଙ୍କର କୃପା ହେଲେ ଜାଣିହେବ, ମୁଁ ଭଗବାନଙ୍କର, ମୁଁ ଯାହା କରି ପ୍ରଭୁଙ୍କ ପାଇଁ କରି, ଆଉ ଯାହାକୁ ବି ଯାହାକୁ ସାହାଯ୍ୟ କରି, ତା ମାନେ କ'ଣ ସାଧୁ କାହାକୁ ଘୃଣା କରେ ନା କ'ଣ, ମନ୍ଦିରକୁ ଯିଏ ଆସୁଛି ତାକୁ କ'ଣ ପ୍ରସାଦ ଦିଅନ୍ତିନି, ସବୁ ଆତ୍ମଦୃଷ୍ଟିରେ, ଆଉ ଶରୀର ଦୃଷ୍ଟିଟା ଟୋଟାଲ ସେ ରଖିବନି, ତାର ଆତ୍ମାର କେମିତି କଲ୍ୟାଣ ହଉ, ସେ ଟିକେ ଭଗବାନଙ୍କର ଭଜନ କରୁ, ଏତିକି ଭଜନ ନ କରିବା ଆମେ ତ କୌଣସି ହିସାବରେ ସାହାଯ୍ୟ କରିପାରିବାନି, ସାହାଯ୍ୟଟା କେତେ ଦିନ ପାଇଁ କରିବା। ସେଇଠି ସେ ଲେଖିଲେ, ସାଧୁ ସଙ୍ଗେ ନିଜ ତତ୍ତ୍ୱ ଅବଗତ ହ, ନିଜ ତତ୍ତ୍ୱ ଜାଣି ଆର ସଂସାର ନା ଚା, କେନେ ବା ଭଜିଲୁ ମାୟା କରେ ହାୟା। ସେ ନିଜ ତତ୍ତ୍ୱଟା ଜାଣିବ, ଜାଣିଲେ କହିବା ଆଉ ସଂସାରଟା ସଂସାର ଭଜନ କରିବ ନାହିଁ। ସଂସାର ଭଜନ କ'ଣ ଭାବିଲେ, ମୁଣ୍ଡ ଭିତରେ ସଂସାର ଚିନ୍ତାଟା ସବୁବେଳେ ରହିଲା। ସଂସାର ଆମେ ଚଳୁଛେ କି? ଯେତେ ଲୋକ ଆଜି ଭାବୁଥିଲେ ଦେଖୁନ, କିଏ ଆଜି ଆଜି ଆଖି ବୁଦ୍ଧୁଛନ୍ତି ଚାଲିଯାଉଛି। କାଲି ଆମର କ'ଣ ହବ କରୋନା ଆମେ କହିପାରିବା? କାଲି ଆମେ ଚାଲି ଯାଇପାରିବା? କ'ଣ ଅସୁବିଧା ଅଛି? ଆମେ ଚଳଉନେ ସଂସାର, ସଂସାରଟା ଭଗବାନ ଚଳୁଛି ପ୍ରତିକ୍ଷଣରେ। ମୋତେ ବି ମାଲିକ ଚଳୁଛି, ମୁଁ କ'ଣ କାହାକୁ ଚଳୁଛି? ମୋତେ ଆଜି ମାଲିକ ଯାହା ମୁଁ ବିଜନେସ୍ କରେ, ଯାହା ଚାକିରି କରେ, ବା ଆମେ ଆଜି ଛାତୁ ହେଇଛେ, ଯିଏ ଆମକୁ ଯାହା ଟିକେ ଦଉଛି ସେ ଭଗବାନ। ମୁଣ୍ଡ ଭିତରେ ଯେ ସଂସାର ରହିଲା, ଭଜନ କ'ଣ ହବ? ଆଉ ସଂସାର ଲୋକ ଯଦି ମୁଣ୍ଡ ଭିତରେ ତାର ପରିବାର ଭଲ ମନ୍ଦ ରହିଲା, ଆଗରୁ ମୁଁ ସବୁ ଦେଖିଛୁ ବୟସ୍କ ଲୋକମାନେ ସବୁ ଗାଁ ଗହଳିରେ ଯେଉଁ ବସନ୍ତି, ସେମାନେ ତାଙ୍କର ଦୁଇଟା ତିନିଟା ଚାରିଟା ଏମିତି ଝିଅ ଥିବେ, କେବେ ବି ଗରିବ ଲୋକ ସବୁ, କେବେ ବି ଚିନ୍ତା ତାଙ୍କ ମୁଣ୍ଡରେ ଗୋଟେ ଚିନ୍ତାର ରେଖା ଦେଖିବନି। ଆଜିକାଲି ଗୋଟେ ଝିଅ ଅଫିସ ଚାକିରି କରିଛନ୍ତି, ମୋ ଛୁଆ କେମିତି ପାଠ ପଢିବ, ମଣିଷ ହବ, କ'ଣ କରିବ, ସେ ପାଗଳା ହେଇଯାଉଛି। ତିନିଟା ଚାରିଟା ଝିଅ ସେମାନେ କେବେ ତାଙ୍କ ମୁଣ୍ଡରେ ଗୋଟେ ଚିନ୍ତାର ରେଖା ଦେଖିବନି। ଏତେ କନଫିଡେନ୍ସ ତାଙ୍କର ଥିଲା, ସେ ପୁରା ଷ୍ଟ୍ରେଟ୍ କୁହନ୍ତି, ଦେଇଛନ୍ତି କିଏ ଛୁଆ? ଭଗବାନ। କିଏ ବିବାହ ଚରା କରିବେ? ପ୍ରଭୁ ମାଲିକ, ତାର ମାଲିକ, ସେ ମାଲିକ, ସେ ଜଗନ୍ନାଥ ଭଗବାନ ତାକୁ କିଛି କୁହନ୍ତୁ, ଆଗରୁ କହୁଥିଲେ ମାଲିକ, ମାଲିକ ତା ଦେଇଛି ତାର, ବୁଝିବ। ଆରେ ସେମାନେ ଏମିତି ସାଧୁସନ୍ଥ ନଥିଲେ, ଏତେ ତାଙ୍କର ମାନେ ଗୁଣ ଗୁଡାକ ଭଲ ଥିଲା, ପୁରାଣ ରାମାୟଣ ସଂସ୍କାର ବଶତ ସେମାନେ ସବୁ ଜାଣିଥିଲେ ବୋଲି ସେମାନେ ସମର୍ପିତ ହେଇଯାଉଥିଲେ। ଗୋଟେ ରିକ୍ସାବାଲା ମୋର ମନଲ ପଡ଼ିଲା ତା କଥା, ଟଲି ଟାଣେ, ମୁଁ ସେ ଜାଗାକୁ ଥରେ ଯାଇଛି, ସେ ନୃସିଂହଦେବ ଅଛନ୍ତି, ସେ ନୃସିଂହଦେବଙ୍କ କଥା, ବଡ଼ ସୁନ୍ଦର ନୃସିଂହ ସେ, ସେ ନୃସିଂହଦେବ ସେ ଗୋଟେ ବାବାଙ୍କର ଏଇ ଉତ୍ତର ବାଲେଶ୍ୱର ସେ ଜାଗା ଅଛି, ସେ ବାବାଙ୍କର ଝୁଲାରେ ରୁହନ୍ତି। ସେ ନୃସିଂହଦେବ ଏମିତି, ସେ ବାବା କ'ଣ କରିବେ ନା, ଭିକ ମାଗିବା ପାଇଁ ସେ ଡେଲି କ୍ଷୀରି ଟିକେ ଖାଇବେ, ତାଙ୍କ ପାଇଁ କ୍ଷୀରି କରିକି ଟିକେ ବାବା କ୍ଷୀରି କରି ଦିଅନ୍ତି। ସେ ନୃସିଂହଦେବ ସେ ଏତେ ଭଲ ପାଆନ୍ତି ସାଧୁ, ଭିକ ମାଗିବା ପାଇଁ ଯିବେ, କେଉଁ ଲୋକଙ୍କ କଥାରେ ମାରା ହବ, କୁଆଡ଼େ ଯିବେ, କ'ଣ କରିବେ, କେତେବେଳେ ବାଥରୁମ୍ ଯିବେ, କ'ଣ କରିବେ, ସ୍ନାନ ଶୌଚ କରିବେ, ସେ କ'ଣ କରିବେ, ଯେତେବେଳେ ତାଙ୍କର ଗୋଟେ ଝୁଡ଼ି ଅଛି, ଛୋଟ ଝୁଡ଼ିଟେ ରଖିଥିବେ, ଝୁଡ଼ିରେ ରଖିଦେବେ ନୃସିଂହଦେବ, ଯେଉଁଠି ଦେଖିବେ ପୋଖରୀ ଅଛି, ପାଣି ଭିତରୁ ଫୋପାଡ଼ିଦେବେ, ପାଣି ଭିତରୁ ଫୋପାଡ଼ିଦେଲେ କ'ଣ ଆଉ ନଷ୍ଟ ହବ, ଆଉ କେହି ଚୋରି କରିକି ଏଭଳିଆ ରଖିଦେଇ ଗଲେ କିଏ ନେଇଯିବ? ଆଉ ମୁଁ କେଉଁଠି ରଖି ଠାକୁର ଯିବି? ଆଉ ସେ ଆସିବେ, ଆସିକି ଡାକିବେ, ପ୍ରଭୁ ଆସ, ସେ ପୁଣି ସେ ଝୁଡ଼ି ସବୁ ପଳାଇ ଆସିବେ ପାଣି, ସେ ଠାକୁର ଏବେ ବି ଅଛନ୍ତି। ଆଉ ସେ ଗାଁକୁ ଆସିଥିଲେ, ମୁଁ ସେ ନୃସି କଥା ପରେ କହିବି, ସେଇ ଗାଁରେ ମୁଁ ଗୋଟେ ଥର ବୋଧେ ଯାଇଥିଲି, ଗୋଟେ ଥର ନା ଦୁଇ ଥର ଯାଇଛି ଭାଗବତ କଥା କରେ, ଆଉ ସମୟ ତ ହେଲାନି, ତାର ବହୁତ ପଢ଼ିଗଲା, ବହୁତ ପ୍ରୋଗ୍ରାମ ଆଉ ଯାଇପାରିଲିନି। ବହୁତ ଡାକନ୍ତି ଭଲ ସରଳ ଲୋକ ସବୁ, ଉତ୍ତର ବାଲେଶ୍ୱର ଲୋକଙ୍କର ଶୁଣିବାର ବହୁତ ଆଉ ସଂସ୍କାର ଭଲ ତାଙ୍କର। ସେ ରିକ୍ସାବାଲା ଆସିଥାଏ, ତାର ଛଅଟା ନା କେତେ ଝିଅ, ଛଅଟା ଝିଅ, ସବୁ ଝିଅ ଧରିକି ଆସିଥାଏ, ସେ ପ୍ରବଚନ ଶୁଣିଲା, ତାପରେ ଧରିକି ଆସିଥାଏ, ଚାରି ପାଞ୍ଚଟା ଝିଅ ଛୁଆକୁ ଧର, ମୋର ଗୋଟେ ଝିଅ ମୋର ଯାଇଛି ପାଠ ପଢିବା ପାଇଁ, ଛଅଟା ଝିଅ, ମୁଁ କରୁଛୁ କ'ଣ ବାପା? ଆଲୋକି ପିନ୍ଧିକି ଆସିଥିଲା, ବାବା ଉଠିକି ଦେଖା କରିବି, କ'ଣ ଦେଖା କରିବୁ? ନା ବାବା ମୋର ଏମିତି ଛଅଟା ଝିଅ, ମୁଁ ଛଅଟା ଝିଅ କ'ଣ କରୁଛ? କହିଲା ଆଜ୍ଞା ମୋର ଘର ଖଣ୍ଡେ ନାହିଁ, ଟିଣ ଘର କରିଛି, ତାଙ୍କର ସବୁ ଏଇ ଯେଉଁ ପାନ ବରଜରେ ଯେଉଁ ଲାଗେ କ'ଣ କାଠି ଗୁଡ଼ାକ, ସେଇଟା କ'ଣ କୁହନ୍ତି, ସେଇ କାଠିରେ ତାର ଘର, ତାର ଘର ବି ନାହିଁ। ଆଟଲେ ମୁଁ ଟଲି ଟିକେ ଏମିତି ଟଲି ଟାଣେ, ଆଉ ସେଥିରେ ଆମେ ଚଳିବା ପରିବାର, ଆଉ ଛୁଆଟି ମୋର ସବୁ ଛୁଆଟା ଭଲ ପଡ଼ୁଛନ୍ତି ଆଜ୍ଞା। ମୁଁ କହିଲି ଆଜ୍ଞା ତୁ, ମୁଁ କହିଲି ତୁ ବିବାହ କେମିତି କରିବ, ସାତ ଛଅଟା ଝିଅ ଏମିତି କ'ଣ ଇଏ କରିବ? ମାଲିକ ଦେଇଛି ଆଜ୍ଞା, ମାଲିକ ଦେଇଛି, ମାଲିକ ପାର କରିବନି ଆଜ୍ଞା? ଦେଖନ୍ତୁ ମାଲିକ ପାର କରୁ, ମୁଁ ଯେଉଁ ଦୁଃଖ କଷ୍ଟ କରିକି ଆଣୁଛି, ପଇସା କରୁଛି, ମୋ ଛୁଆଟା ସବୁ ଭଲ ପଡ଼ୁଛନ୍ତି, ମୋର ବିଶ୍ୱାସ ଅଛି ଯେଉଁଆଡ଼େ ହେଲେ ମୋ ଛୁଆଙ୍କୁ ଭଗବାନ ପାର କରିଦେ। ଗୋଟେ ଲୋକର କନଫିଡେନ୍ସ, ଛଅଟା ଝିଅ ତାର ଘର ଖଣ୍ଡେ ନାହିଁ, ସେ ଟିଣ ଘର ଖଣ୍ଡେ ରହୁଛି, ପୁଣି ମାନେ କାନ୍ଥ ଘର ନୁହେଁ, ଏଇ ଯେଉଁ ସେଟା କ'ଣ ତାଙ୍କ ଆଡ଼େ କୁହନ୍ତୁ ମୁଁ ଜାଣିନି, ସେ ଯେଉଁ ମାୟାପୁର ଦେଖିନାହାନ୍ତି ଆପଣଙ୍କର, ସେ ଯେଉଁ ତନ୍ତ କରନ୍ତି, ତନ୍ତ ବୁଣନ୍ତି, ସେ ସେ ଘରଟା ସବୁ ଥାଏ କାଠି ଭଳିଆ, ଯେଉଁ ସୋରୁ ସୋରୁ କାଠି ଭଳିଆ ସେ ସବୁ ମାନେ ୱାଲ୍ କରିକି ରହିଛି, ସେ ଗାଁରେ ନୃସିଂହଦେବ ଅଛନ୍ତି। ଆଉ ସେ ନୃସିଂହ ସେ ଗାଁକୁ ଆସିଥିଲେ, ସେ ଗାଁରେ ଜମିଦାର ଘର ଅଛି, ସେ ଜମିଦାର ତ ଘର ଅଛନ୍ତି ଆଉ, ସେ ଯେଉଁ ପିଲାର କଥା ମନେ ପଡ଼ିଲା, ଜମିଦାର ଘର ଥାନ୍ତି। ସେଇଠୁ ମୁଁ ଗୋମାତାଙ୍କ ବିଷୟରେ ଜାଣିଲି, ମୁଁ ସେତେବେଳେ ଗୋମାତାଙ୍କ ବିଷୟରେ ଟିକେ ପଢ଼ୁଥିଲି, ତାର ଗୋଟେ ପୁଅ ପୁରା ଚଗଲା ଭାରି, ସେ ସାର୍ଙ୍କର ଦୁଇଟା ପୁଅ, ମୁଁ ସେତେ ଭାଗବତ କଥା କରେ, ସେ ଆସନ୍ତି ଦି ଜଣ ଛୋଟ ଛୋଟ ଥିଲେ, ସବୁବେଳେ ଆସି ପ୍ରଣାମ କରିକି ଯିବେ। ତା ଭିତରେ ଗୋଟେ ପୁଅ, ତାର କୋଉ ଦୋଷ ପଡ଼ିଲା, କଣ ପଡ଼ିଲା, ତା ମୁଣ୍ଡ କଣ ଏମିତି କଣ ହେଇଗଲା, ପଳେଇଗଲା ଗୁଆ ପଳେଇଗଲା, ଆଉ ମୋଟେ ପାଠ ପଢ଼ିଲାନି, କିଛି କଲାନି, ତା ମା ବାପା ଦିନ ମାନ ଖାଲି ଦିନ ରାତି କାନ୍ଦିଏ, ପିଲାଟା ପାଠ ପଢ଼ୁଥିଲା ପଳେଇଗଲା, ଯାଇ ହୋଟେଲରେ ରହିଲା, କଣ କରିବ କଣ ନାହିଁ। ମୋ ମୋତେ ଆସି ତାଙ୍କ ମାତା ଯିଏ ଆସି ମୋ କତିରେ କହିଲେ, ସେ ସାର୍ଙ୍କ ସ୍ତ୍ରୀ, ମାନେ ମା ଗୋଟେ ତାଙ୍କ କାମ କର, ତୁମେ ଗାଈ ଖାଲି ରୁଟି ଖାଏ ଖାଇବାକୁ ଦିଅ, ଆଉ କାନ୍ଦ ଗାଈଙ୍କ ମାତା କତିର। ମୁଁ ତାର ହକ ସତ ପଳେଇ ଆଇଲି, ମୁଁ ଗୋଟେ ବିଶ୍ୱାସରେ କହିଲି, ଆଉ ଏଟା ସତ କଥା, ଭଗବାନ ବିଶ୍ୱାସ କରିପାରେ, ଗୋମାତା ସବୁକିଛି କରିପାରି, କାନ୍ଦିବ ଗୋମାତା କତିରେ, କହିବ ମା ମୋ ପୁଅକୁ ଫେରେଇ ଆଣେ। ସେ 3 ବର୍ଷ ହେଲା ଆସୁନଥିଲା, ମୁଁ ତାକୁ ଏ କଥା କହିଲି, ସିଏ ସିଏ ରୁଟି ଖଣ୍ଡେ କରି ଖାଇବାକୁ ଦେବ, ଖାଇବା ଦେଇ କହିବ ଗୋମାତା ମୋ ପୁଅକୁ ଫେରେଇ ଆଣେ। ସେ ଯେବେଠୁ ରୁଟି ଖାଇବାକୁ ଦେଲା, ତା ମନ ସେଠି ପାଗଳ ହେଲା, ସେ ଛୁଆ ଫେରିଲା। ତାପରେ ମୁଁ ତାପରେ ଗୋଟେ ସେତେବେଳେ ଭାଗବତ କଥା କହିଲି, ମୁଁ କିରେ ତୁ କେମିତି ଆଇଲୁ, କିରେ ତୁ କୁଆଡ଼େ ଚାଲିଲାଇଥିଲୁ, ତୁ ମହାନ ଚଗଲା କଣ ହଉଛୁ, ଆଉ କୁଆଡ଼େ ଏମିତି ବଦମାସ ହଉଛୁ। ଆଉ ତା ମା ବି କହିଲା, ଆଜ୍ଞା ଏଇ ଏଇ ପୁଅ ଏମିତି ବଦମାସ ହଉଛି, ଛୋଟ ଥିଲା ଆପଣ ଦେଖିଥିଲେ ତାକୁ ସେଠି, ବର୍ତ୍ତମାନ ଏତେ ବଡ଼ ହେଲାଣି। ଏମିତି ମୋତେ ପଚାରିଲେ ତୁ କେମିତି ପଳେଇଲୁ, କହିଲା ମୁଁ ତାଙ୍କ ମା ଯୋଉ ଯେବେଠୁ ଖାଇବାକୁ ଦେଲା ଗୋମାତାଙ୍କୁ ରୁଟି, କାନ୍ଦିକି କହିଲା, କହିଲା ସେଇଦିନ ମୋତେ ଆଉ କିଛି ଦେଖ ହୋଟେଲରେ ଦେଖାଗଲାନି, ଖାଲି ମୋ ମା ମୁହଁଟା ଦେଖାଗଲା, ମୋ ମା ଖାଲି କାନ୍ଦୁଛି, ଖାଲି ତ ମୁଁ ଦେଖିଲି ମୋ ମାଆକୁ। ଆଉ ଦିନ ରାତି ଦିନ ଆଉ ମାନେ ତା ଫୋନ ନମ୍ବର କେହି ଜାଣନ୍ତିନି, ତା ଆଡ୍ରେସ ବି କେହି ଜାଣନ୍ତିନି, 3 ବର୍ଷ ଏମିତି ଫେରା ଦେଇକି ରହିଥିଲା। କିନ୍ତୁ କହିଲା ମୁଁ ଖାଲି ମୋ ମା ମୁହଁ ଦେଖିଲି, କାରଣ ତା ମାଆଟା ବହୁତ ସରଳ, ତା ମା ବହୁତ ସରଳ ସଂସ୍କାରୀ, ତା ମା ତାଙ୍କ ସ୍ୱାମୀକି ପ୍ରଣାମ କରନ୍ତି ଆମ ଆଗରେ, ଏତେ ସଂସ୍କାରୀ। ଉତ୍ତର ବାଲେଶ୍ୱର ବହୁତ କି ସାଧୁ ଗଲେ ତୁମକୁ ପ୍ରଣାମ କରିବ, ତାଙ୍କ ସ୍ୱାମୀଙ୍କୁ ବି ପ୍ରଣାମ କରିବ, ନିଜ ସ୍ୱାମୀଙ୍କୁ ପ୍ରଣାମ କର, ଆମ ଆଗରେ ଆମ ଭକ୍ତ ତ କେହି ପ୍ରଣାମ କରୁନାହାନ୍ତି, ସେମିତି ସଂସ୍କାର। ଆଉ ସେ ସରଳ ଲୋକ, ସେ ଗୋଟେ ବିଶ୍ୱାସ କରି କାନ୍ଦିଲେ, କାନ୍ଦି ଗୋମାତାଙ୍କୁ ଦେଲେ। ଆଉ ସେ ଛୁଆ କହିଲା ମତେ ଖାଲି ମା ଦେଖା ହେଲା, ଆଉ ଖାଇବା ପ୍ଲେଟରେ ମା ଦେଖିଲି, ହୋଟେଲରେ ମା ଦେଖିଲେ, କାମ କଣ କରିବି ମତେ ତ ସମୁଦ୍ର କରି, ତୁ ଏମିତି କଣ ହଉଛୁ, କହିଲା ମୋ ମା କଥା ଖାଲି ମନେ ପଡ଼ୁଛି। ସିଧା ଟିକେଟ ବୁକିଂ କରି ଘରେ ଆସିକି ପହଞ୍ଚିଲା, ତାଙ୍କର ଜମିଦାର ଘର। ତାର ପୂର୍ବଜ ତିନି ଭାଇ ଥିଲେ, ତାଙ୍କର ଗୋଟେ ଛୁଆ ଥିଲା, ସେ ସାଧୁ ଆସିଥିଲେ, ସେ ନୃସିଂହଦେବଙ୍କୁ ଧରିକି ସେ ଗାଁ, ସେ ଗାଁରେ ଆସିକି ଏମିତି ସେ ସେ ପୋଖରୀଟା ବି ଅଛି, ସେ ପୋଖରୀରେ ପକେଇ ଦେଇକି ତାର ଗଲେ କ୍ଷୀରି ମାଗିକି ଆଣିବା। ଆଉ ସାଧୁ କଣ କରନ୍ତି, ଛୁଆଙ୍କୁ ଭଲ ପାଆନ୍ତି, ସେ କ୍ଷୀରି କରିସାରିଲା ପରେ ଛୁଆମାନଙ୍କୁ ଟିକେଟ୍ ଦିଅନ୍ତି। ଆଉ ଛୁଆମାନେ ଭଗବାନଙ୍କର ସେ ସାକ୍ଷାତ ପ୍ରଭୁଙ୍କୁ ରଖିଥିଲେ, ନୃସିଂହଦେବଙ୍କୁ ଶାଳଗ୍ରାମ, ନୃସିଂହମାନେ ଶାଳଗ୍ରାମ, ସେ କ୍ଷୀରି ଖାଇଲା ମାନେ ଏତେ ସେ ଛୁଆ ଯାଇ କାନ୍ଦିଲା। ଜମିଦାର ଘର କହିଲା, ଆଜ୍ଞା ବାପା ଆମର ସେ ବାବାକୁ ଅଟକେଇ ଦିଅ, ସେ ଡେଲି ଠାକୁରଙ୍କ ଦ୍ୱାରା କ୍ଷୀରି ଭୋଗ ଲଗେଇବ, ମୁଁ ଖାଇବି, ଭାରି ବଢ଼ିଆ ଲାଗୁଛି, ମୁଁ କେତେ କ୍ଷୀରି ଖାଏ, ତାଙ୍କୁ ଅଟକାଉ ଜବରଦସ୍ତ। ଲୋକ କହୁଛନ୍ତି ଭଗବାନ ଭଗବାନ ନାହାନ୍ତି ବୋଲି ଓଡ଼ିଶାରେ, ମୁଁ ଦେଖିକି ଆସି ଭଗବାନ କେମିତି ଅଛନ୍ତି, ଆମମାନଙ୍କ ପାଇଁ ନାହାନ୍ତି, କାହିଁକିନା ଆମର ସେ ବିଶ୍ୱାସଟା ନାହିଁ। ଗୋଟେ ସରଳ କଥା, ତୁ ଯେତେ ଭଜନ କଲେ କ'ଣ ହବ, ଆମେ ତ କୃଷ୍ଣଙ୍କ ଦାସ ବୋଲି ତୁମେ ଜାଣିପାରୁନି, ଆଉ ଆମେ ତାଙ୍କୁ କ'ଣ ଭକ୍ତି କରିବା। ସେ ମହାଜନ ଲୋକ ତ ଜବରଦସ୍ତି କହିଲା, ତୁ ଏଠି ରହିବାକୁ ପଡ଼ିବ, ତୋର କ'ଣ ଦରକାର, ତୁ କାହିଁ ବୁଲି ଖାଉଛୁ, ଠାକୁରଙ୍କୁ ଏଠି ଫୋପାଡ଼ ଦେଇକି ଯାଉଛୁ, ପୁଣି ଆସିକି ଡାକୁଛୁ, ଡାକିକି ଆଣି କ୍ଷୀରି ଭୋଗ ଲଗେଇ ସାରି, କ୍ଷୀରି ରୋଷେଇ କରିସାରି ଡାକିବ ଠାକୁରଙ୍କୁ, ଠାକୁର ଆସିବେ ତାପରେ ଭୋଗ ଲଗେଇ, ତୁଳସୀ ପକେଇ, ମୁଁ ସବୁ ଯୋଗେଇ ଦେବି, ତୋର ଜମି ବାଡ଼ି ଭଲ ମନ୍ଦ ସବୁ ଯୋଗେଇ ଦେବି, ତୁ ଏଠି ରହ ଜାଣି, କାହିଁକି ତା ନାତି ତା ପୁଅ କାନ୍ଦୁଛି ଯେ କ୍ଷୀରି ଖାଇବ ବୋଲି। ମହାଜନ ଯେତେ କହିଲା, କହିଲା ନା ଆଜ୍ଞା ମୁଁ ଜମିଦାର, ମୁଁ ରହିବିନି, ମୁଁ ବୁଲୁଛି ସବୁଆଡ଼େ ସୁଖ ପାଉଛି। ସେ ଜବରଦସ୍ତି ଯେତେବେଳେ ତାଙ୍କୁ କଲେ, ସାଧୁ କାନ୍ଦିଲେ, ସାଧୁ ତାଙ୍କ ପଳେଇଗଲେ, କିନ୍ତୁ ଠାକୁର ତାଙ୍କର ଅନ୍ତର୍ଧ୍ୟାନ ହେଇଗଲେ। ଇଏ ସାଧୁକୁ ରଖିଦେଲା ପରେ ବାନ୍ଧିକି, ଜବରଦସ୍ତି ରଖିଦେଲେ ବାନ୍ଧିକି ନା ଅଟକେଇଲେ, ଠାକୁର ତାଙ୍କର ପଳେଇଗଲେ, ପଳେଇଗଲେ ସାଧୁ, ତାପରେ ଇଏ କଲେ ସାଧୁକୁ ଅଟକେଇ ଲାଭ କ'ଣ, ଠାକୁର ତ ପଳେଇଗଲେ ଛାଡ଼ିଦେଲେ, କିନ୍ତୁ ଇଏ ସବୁବେଳେ ଭଗବାନଙ୍କୁ ପ୍ରାର୍ଥନା କଲେ, ଏତେ ଠାକୁରଙ୍କୁ ଡାକିଲେ ଯେ ଏ ନାତିଟା ସବୁବେଳେ କାନ୍ଦିଲା, ଏପଟା ସେ ବାବା କୁଆଡ଼େ ଗଲେ, ଠାକୁର କୁଆଡ଼େ ଗଲେ, କ୍ଷୀରିଟା କେତେ ସୁନ୍ଦର କ୍ଷୀରି, ଏତେ କାନ୍ଦିଲେ ଠାକୁର ତାଙ୍କୁ ସ୍ୱପ୍ନ ଦେଲେ। ସେ ମହାଜନ କହିଲେ, ତୁ ପଳା କଲିକତାର, ଆଗରୁ ଶାଳଗ୍ରାମ ବିକ୍ରି ହୁଏନି କଲିକତାର, ସବୁ କଲିକତାରେ ଶାଳଗ୍ରାମ ବିକ୍ରି ହୁଏ, ତା ସବୁ ଦୋକାନ ଅଛି କଲିକତାର, ଏଇ ଶାଳଗ୍ରାମ ଦୋକାନରେ, ଶାଳଗ୍ରାମ ଯେଉଁଟା ଖୋପ ଥାଏ, ଖୋପ ନମ୍ବର ଯେମିତି ଆଗରୁ ଦୋକାନ ସବୁ ଖୋପ ଥାଏ ନା, ଏଭଳିଆ ଦୋକାନ କଥା ଜାଣିନ ନା, ଖୋପ ନଥିଲା, ଡାଲି ଗୋଟେ ଖୋପର ରୁହେ, ଦେଖି ଛୁଆବେଳେ ମୋର ମନେ ଅଛି, ଆଉ କାଠ ଖୋପ ସବୁ, ସେ ବସ୍ତିବ ତାର ଡଙ୍କିରେ ଆଣିବ, ଖୋପରୁ ଆଣି ଦେବ, 56 ନମ୍ବର, 40 ନମ୍ବର, 30 ନମ୍ବର ସବୁ ଖୋପର ଲେଖାଇଥିବ, କୋଉ ଶାଳଗ୍ରାମ କ'ଣ, ସେ ଠାକୁର ସ୍ୱପ୍ନ ଦେଇ କହିଦେଲେ, ଏତେ ନମ୍ବର ଖପରେ କଲିକତାର ଏଇ ଏଇ ଦୋକାନରେ ମୁଁ ଅଛି, ମୋତେ ଧରି ଆସିବୁ ଯା ଯା। ସେ କେତେ ଦିନ ପରେ ଆଉ ବହୁତ ତାଙ୍କର ପୁରୁଣା ଇତିହାସ। ତାପରେ ଇଏ ଗଲେ ମହାଜନ ଯାଇକି ଦେଖିଲେ, ସେଇଠି ତାଙ୍କୁ କହିଲେ ମୋତେ ଏଇ ଶାଳଗ୍ରାମ ଦିଅ। ସେ ଧରିକି ଆସିଲେ, ଆସିଲା ପରେ ତାପରେ ତାଙ୍କୁ ସେତେବେଳେ ତ ସବୁ ଟ୍ରେନ୍ ଥାଏ, ଟ୍ରେନ୍ର ତାଙ୍କୁ ପ୍ରୋସେସନ୍ କରିକି ଏ ଜଳେଶ୍ୱରକୁ ତାଙ୍କୁ ନେଇକି ଗଲେ, ନେଇକି ଠାକୁରଙ୍କୁ ରଖିଲେ। ତାଙ୍କ ଘର ଲୋକ କ'ଣ? ସେ ତ ସେ ଯୋଉ ଗାଈ କଥା କହୁଥିଲେ ତାଙ୍କରି ଘର ଲୋକ। ଠାକୁର ଏତେ ପ୍ରତ୍ୟକ୍ଷ, ସେ ତାଙ୍କର ସ୍ୱଜମବାଡ଼ି ଠାକୁର ନାଁରେ କରିଦେଲେ। ତାଙ୍କର ଘିଅ ଦେବ ଜଣେ, ବତୀ ଜଣେ କରିବ, ଯେମିତି ଯୋଉ ପୁରୀରେ ସେମିତି ସବୁ ଭାଗ କରିଦେଇଛନ୍ତି। ଯେତେବେଳେ ସେ ଠାକୁରଙ୍କର କିଛି ମାନେ ସେବା ପୂଜା ଓଲଟା କରିବେ, ଗୋଟେ ନୃସିଂହଙ୍କର ସେ ଯୋଉ ମନ୍ଦିର ଅଛି, ବର୍ତ୍ତମାନ ତ ପୁରା ଜରା ଜୀର୍ଣ୍ଣ ହେଇ କିଛି ନାହିଁ ଆଉ। ସେ ପୁରା ଆସିବେ, ଗୋଟେ ଗୋଟେ ସର୍ପ ଆସିବ, ପୁରା ଗାଁ ଦାଣ୍ଡରେ ପୁରା ଆସିବ, ଲୋକ ଦେଖିଛନ୍ତି, ଆସିବ ସିଧା ସିଧା ଆସିବ, ମହାଜନ ଘରେ ଠିଆ ହବ। ସେ ଗୋଟେ ଥର ପଡ଼ିବ, ଆଜ୍ଞା କ'ଣ ହେଇଛି, କ'ଣ ଅସୁବିଧା ହେଇଛି ଆଜ୍ଞା କୁହନ୍ତୁ। ଆଜ୍ଞା ଆପଣ ଯାଆନ୍ତୁ, ମୁଁ ଜାଣି ବୁଝୁଛି ପୂଜାରୀ କତିରୁ କ'ଣ ଠିକ ଭୋଗ ଲାଗିଲା କି ନାହିଁ, କ'ଣ ସେବା ହେଲା କି ନାହିଁ, କ'ଣ ହେଲା କି ନାହିଁ। କହିଲା ମାନେ ସାପ ପୁଣି ପଳେଇବ। ସେଇ ଗାଁରେ ସେ ମନ୍ଦିର ଏମିତି ବର୍ତ୍ତମାନ ଛୋଟିଆ ରାସ୍ତା ହେଇଗଲାଣି, କିଏ କୁଆଡ଼େ ସବୁ ଜାଗା କଭର କରିନେଲେଣି, ଠାକୁରଙ୍କ ଜାଗା ସେମିତି ପଡ଼ିଛି। ଏବେ କ'ଣ ହେଇଥିବ, ମୁଁ ତ 5-7 ବର୍ଷ ତଳ କଥା କହୁଛି। କିଛିଦିନ ଗଲା, ସମସ୍ତେ ଠାକୁରଙ୍କୁ ଭଲ ପାଉଥିଲେ, ମାନେ କଳିଯୁଗରେ ଇଏ କଳିଯୁଗ ନା, ଏବେ ଦେଖିବା ଲୋକ ଅଛନ୍ତି ତାକୁ। ଆଉ ସେ ତିନି ଭାଇ ଭିତରେ ଜମି ଗୁଡ଼ାକ ଭାଗ ହେଲା। ଜମି ତିନି ଭାଇ ଅଛନ୍ତି ନା, ଜମି ଗୁଡ଼ା ଭାଗ ହବ। ଆମେ ଯୋଉ ଭଗବାନ ଅନୁଭବ କରିବା, ଆମେ ଫାଷ୍ଟ ଷ୍ଟେପ୍ ରହିଯାଉଛି ନା, ଆମେ ମୁଁ କିଏ ଆମେ ଭଗବାନଙ୍କର ଜାଣିପାରୁନି। ଆଉ ସେତେବେଳେ ଲୋକ କ'ଣ ସେସବୁ ବୈଷ୍ଣବ ଥିଲେ ନା କ'ଣ, ନା ସବୁ କ'ଣ ଥିଲେ, ଗୋଟେ ସରଳ ବିଶ୍ୱାସ ତାଙ୍କର ଏମିତି ଥିଲା ପ୍ରଭୁଙ୍କ ପ୍ରତି, ଭଗବାନ ତାଙ୍କ ସହିତ ସମ୍ପର୍କ ରଖୁଥିଲେ। ଆମର ତ ସରଳତା ନଷ୍ଟ ହେଇଗଲା, ଆଉ ଯେତେ ଭଜନ କଲେ କ'ଣ ହଉଛି। ଆଉ ତିନି ଭାଇ ଯେତେବେଳେ ଜମି ସବୁ ଭାକର ନେଇଗଲେ, ଝଗଡ଼ା ଲାଗିଲେ ଠାକୁରଙ୍କ ପାଇଁ, ଠାକୁର କିଏ ନବ, କାରଣ ସମସ୍ତେ କହିଲେ ଆମ ଠାକୁର ନବୁ, ମାନେ ଜମିବାଡ଼ି ପାଇଁ ନା, ଜମିବାଡ଼ି ତ ସବୁ ଭାଗ ହେଇଗଲା, ଠାକୁର ଜମି ତ ଅଲଗା ରହିଯାଇଛି, ଆମକୁ ଠାକୁର, ମୁଁ ଠାକୁର ସେବାର ରହିବି, ସେ କହୁଛି ମୁଁ ଠାକୁର ସେବାର ରହିବି। ତ ତିନି ଭାଇ ଯାଙ୍କର ବହୁତ ଦିନ ଚାଲିଗଲା ଝଗଡ଼ା ଖାଲି ଲାଗିଲେ, କ'ଣ କହୁଥିପାଇଁ, ଠାକୁର କିଏ ନବ। ତା ପରଦିନ ପୂଜାରୀ ଗଲା ବେଳକୁ ଠାକୁର ତିନି ଭାଗ ହେଇଯାଇଛି। ଏବେ ବି ଗଲେ ଆପଣ ଦେଖିବେ, ସେ ଠାକୁର ସବୁବେଳେ ବାହାର କରନ୍ତି, ତାଙ୍କ ରୂପା ଇଏ ଭିତରେ, କାରଣ ତିନି ଭାଗ ହେଇଯାଇଛନ୍ତି ନା, ତାଙ୍କ ରୂପାର ଗୋଟେ ଏମିତି ମାନେ ଯାହା କୁହନ୍ତି କଭର ଖୋଳପା କରିଦେଇଛନ୍ତି, ତାଙ୍କୁ ସେଥିରେ ଠାକୁର ରହିଛନ୍ତି, ନୃସିଂହ ରହିଛନ୍ତି। କିନ୍ତୁ ଗାଁ ଲୋକଙ୍କର ଏବେ ବିଶେଷ, ମୁଁ ଯେତେବେଳେ ଯାଇଥିଲି ସେତେବେଳେ ଅଭିଷେକ ଥାଏ, ଲୋକମାନେ ଆସନ୍ତି ଅଭିଷେକ କରନ୍ତି, ମାନେ ମାନସିକ କରନ୍ତି, ସେଠି ସେ ନୃସିଂହଙ୍କର ପୂଜା କରନ୍ତି, ବାହାରକୁ ଆଣନ୍ତି, ସେ ସେ ନନା ଦେଖେଇଲେ, ସକାଳୁ ଗଲେ ସେ ଦେଖାନ୍ତି। ବଡ଼ ଭାଇର ବଡ଼ ଭାଗ ମାନେ ଶାଳଗ୍ରାମ, ବଡ଼ ଭାଇଙ୍କର ବଡ଼ ଭାଗ, ମଝିଆ ଭାଇର ମଝିଆ ଭାଗ, ଛୋଟ ଭାଇର ସ୍ଥାନ ଭାଇର, ଠାକୁର ତିନି ଭାଗ ହେଇଗଲେ। ସେଇ ବଂଶର ଲୋକ ଦେଖିଛନ୍ତି, ଏବେ ବି ଠାକୁର ସେଠି ଅଛନ୍ତି, ଭଗବାନ ବିଗ୍ରହ ରୂପରେ ଏମିତି ଲୀଳା କରୁଛନ୍ତି ଏଇ ଓଡ଼ିଶାରେ। ଏଇଠି ଏଇ କେତେ ବର୍ଷ ତଳେ, 50-100 ବର୍ଷ ତଳର କଥା। ତେଣୁ ଏଇ କଥାରେ ଏଠିକି ମୁଁ ପଳେଇ ଯାଇଥିଲି। ଯିବ ଭଗବାନଙ୍କର ନା, ଯିବ ସାଧୁସଙ୍ଗ କରିକି, ସେଇ ବିଶ୍ୱାସରେ ନ ଆଣିପାରିଲା, ହଁ ମୁଁ ଠାକୁରଙ୍କର କରିପାରୁନା ସେମିତି ଶୁଦ୍ଧ ଭକ୍ତି, କିନ୍ତୁ ମୁଁ ଭଗବାନଙ୍କର, ମୁଁ ଆଉ ସଂସାର କାହାର ନୁହେଁ, ମୋର କିଛି କାମନା ବାସନା ଅଛି, ମୁଁ ସଂସାର ରହିଛି, କିନ୍ତୁ ମୁଁ ପ୍ରଭୁଙ୍କର। ସେଥିପାଇଁ ସେ ଲେଖିଲେ ନା, ସେଟା ଯିବ କୃଷ୍ଣ ଦାସ, ଏଇ ବିଶ୍ୱାସ କରିଲେ ତାର ଦୁଃଖ ନାହିଁ, ରାଧା କୃଷ୍ଣ ବୋଲ ବୋଲ ବୋଲରେ ସବା। ସେ କ'ଣ ସେ ଭଗବାନ କି କ'ଣ ଭଜନ, ସେ ତାଙ୍କର ସବୁ ଆତ୍ମତତ୍ଵ ତାଙ୍କର ସେ ଜଗତର ଲୋକ ସବୁ ଲେଖିଦେଇଥିଲେ ସବୁ ଜିନିଷକୁ, ଆଉ ଭକ୍ତିମୟ ଠାକୁର ସେଇଟାକୁ ଆମକୁ ସାଧୁସଙ୍ଗ ଯେହେତୁ ଆମେ ନ କରିବା, ଶୁଦ୍ଧ ସାଧୁଙ୍କର ପାଦାଶ୍ରୟ ନ କରିବା, ତାଙ୍କୁ ସବୁବେଳେ ମାନନ ନ କରିବା, ସବୁବେଳେ ତାଙ୍କୁ ଚିନ୍ତନ ନ କରିବା, ମାୟାଟା ଧରିନେଲା ତୁମେ ବୁଝିବା ପାଇଁ ଦେବନି ଆଉ ମୁଁ କୃଷ୍ଣଙ୍କର ବୋଲି, ଆଉ ମୋର ଏଇଟା ଡ୍ୟୁଟି ଅଛି, ମୋର ଏଇଟା ଏଇଟା ମୋର ଏଇଟା କାମ ଅଛି, ସବୁଟା ତୁମକୁ ଗୋଟେ ରେସ୍ପନ୍ସିବୁଲ ଭଳିଆ ଲାଗିବ, ଭାବିଲେ ବୁଝିପାରୁଛନ୍ତି ନାହିଁ, ଗୋଟେ ଦାୟିତ୍ୱ। କ'ଣ କହିଲ, କ'ଣ କହୁଥିଲ ମୋତେ, ଝିଅ ବାହାର ହେଇଗଲେ ମୋର ଆଉ କିଛି କହୁଥିଲ ନାହିଁ, ତୁମେ ଗୋଟେ ଦାୟିତ୍ୱ ଲାଗୁଥିଲ ଝିଅଟା କିନ୍ତୁ ବାହାରିଯିବ, ସେଇଟା ସରିଯିବ, ପୁଣି ଗୋଟେ ସଂସାରଟା ଗୋଟେ ଦିନ ପରେ ଗୋଟେ ଦିନ ତୁମକୁ ସବୁବେଳେ ଲାଗୁଥିଲା ମୋର ଗୋଟେ ବର୍ଡ଼ନ, ମୋର ଗୋଟେ ବହୁତ ବଡ଼ ଦାୟିତ୍ୱ ଅଛି। ନାହିଁ, ଦାୟିତ୍ୱ ଆମର କିଛି ନାହିଁ, ସଂସାର ପାଇଁ ଦାୟିତ୍ୱ ହେଲା ଏତିକି, ପିଲା ଛୁଆ ବିବାହ କରିଦେଲେ, ବୟସ ହେଇଗଲା, ଏବେ ପିଲା ଛୁଆ ବଡ଼ ହେଇଗଲେ, ଚାଲ ନିଜ ପାଇଁ ମୋତେ କିଛି କରିବାର ଅଛି, ଜୀବନ ନିଜର ପାଇଁ କରିବେ, ମାନେ ପୁଣି ପୁଣି ଗୋଟେ ସ୍ୱର ପାଇବେ ନା, ପୁଣି ଦୁଃଖ ପାଇବେ, ଏଇ ଜନ୍ମରେ ତ ଯାହା ମିଳିଲା ମିଳିଲା, ପୁଣି ଯୋଉ ସ୍ୱର ୟା ପରେ ଆଉ ଥରେ ମଣିଷ ଜନ୍ମ ହବ ନା, କେଉଁ କ'ଣ କେଉଁ ସ୍ୱରରେ ଯିବ, ମୋର କ'ଣ ଠିକଣା ଅଛି, ମାୟା କିନ୍ତୁ ବୁଝିବା ପାଇଁ ଦେଉନି। ସାଧୁ ସେବାଟା କରାଯାଏ, ଏଇ ଶ୍ରବଣ କୀର୍ତ୍ତନ କରାଯାଏ, ଭଗବାନଙ୍କ ସେବାଟା କରାଯାଏ କେବଳ ଏଇ ଗୋଟିଏ ଜିନିଷ ବୁଝିବା ପାଇଁ, ଏ କୃପା ଶକ୍ତିରେ ତା କତିକି ଆସିଲେ। ସେଥିପାଇଁ ସେ ଲେଖିଲେ କେନ୍ଦ୍ର ବୋଲେ ଓହେ କୃଷ୍ଣ ଆମି ତବ ଦାସ, ତୁମାର ଚରଣ ଛାଡ଼ି ହୋଇନୁ ସର୍ବନାଶ। ମୁଁ ସର୍ବନାଶ ହେଇଗଲା କାରଣ ବୁଝିପାରିବି ତାର କାନ୍ଦି ବସି, ପ୍ରଭୁ ମୋତେ ଏଠୁ ଉଦ୍ଧାର କର। ମାୟାକେ ମାୟାକେ ପିଛନ ରଖି କୃଷ୍ଣ ପାନେ ଚାହେ, ଭଜିତେ ଭଜିତେ କୃଷ୍ଣ ପାଦ ପଦ୍ମ ପାଏ। ସେଥିରେ କାନ୍ଦିବ ସେ କୃଷ୍ଣ ତାର ଦେନ ହେନ ଅଛି ଶକ୍ତିର ବଳ, ମାୟା ହୟ ଦୁର୍ବଳ। ଯେତେବେଳେ ଏଇ ଭଗବାନଙ୍କୁ ବାରମ୍ବାର କାନ୍ଦି କହିବ ପ୍ରଭୁ ମୁଁ ସଂସାରରେ ପଡ଼ିଛି ବଡ଼ ଦୁଃଖ, ସେ ଲେଖିନାହାନ୍ତି କିଏ ଭଜନ ଗୋଟେ ଲେଖିନାହାନ୍ତି, କିଏ କାଳିଦାସ ବୋଧେ ଲେଖିଛନ୍ତି ନା କ'ଣ, ଏଭବ ସଂସାର କ'ଣ ନା ପାଏ ଦୁଃଖର ଶେଷ, ଏ ଘର ସଂସାରେ ପଡ଼ିଆ ମାନବ ନା ପାଏ ଦୁଃଖର ଶେଷ। ସାଧୁ ସଙ୍ଗ କରି ହରି ଭଜେ ଯଦି, ବାସ ପୁରା ସିଦ୍ଧାନ୍ତ ଲେଖିଥିଲା କ୍ଲେଶ ଏ ଘୋର ସଂସାର ପଡ଼ିଯିବା କଥା। କେତେବେଳେ କ'ଣ ଗୋଟେ ଚିନ୍ତା ଗୋଟେ ମଣିଷ ଯାଉଛି ସୁଖରେ ଟିକେ କ'ଣ କିଛି ଗୋଟେ ମଣିଷ ନା ଖାଇପାରୁଛି ନା ଶୋଇପାରୁଛି କିଛି ନା, ମଣିଷ ବୁଝିପାରୁନି ମାୟା ତାକୁ ଧରି ଦେଇଛି। ସଦୁସଙ୍ଗ କରି ହରି ଭଜେ ଯଦି ତବେ ଅନ୍ତ ହେ କ୍ଲେଶ, ସାଧୁସଙ୍ଗ କରି ହରିଭଜନଟା କରିବ ସେ ବୁଝିପାରିବ। ସେ ପିଲା ଛୁଆ ଭଗବାନଙ୍କର, ଘରୋଇ ଭଗବାନଙ୍କର, ଧନୈ ଭଗବାନଙ୍କର ବୁଝିବେ ଭଗବାନ। ମୁଁ କ'ଣ କରିବି ନା ମୋର ଯେତିକି କର୍ତ୍ତବ୍ୟ ମୁଁ ସେତିକି କରିବି, ମୁଁ ଅଧିକା ଚିନ୍ତା ବିଶେଷ କରିବି ମୋର ଯେତିକି, ଆମେ ତ ବସିକି ରହିପାରିବା ନା, ଇନ୍ଦ୍ରିୟ ପାଇଛେ ମାନେ କିଛି କର୍ମ କରିବା, ଫଳ ଆଶା କିଛି ମୁଁ କରିବାରନି, ମୁଁ କର୍ମଟା କଲି ତାପରେ ସୁଖ ଦୁଃଖ ସ୍ତ୍ରୀ ପୁତ୍ର କନ୍ୟା ଏମାନଙ୍କ ପାଇଁ ଯେତିକି ମୋର କରିବା କଥା, ତାପରେ ଅବଶିଷ୍ଟ ଦାୟିତ୍ୱ କାର କୃଷ୍ଣଙ୍କର ଗୃହସ୍ଥ ପାଇଁ ଏତିକି। ଆଉ ସାଧୁର ସାଧୁର ଆଉ କିଛି ନାହିଁ, ତାର ସାଧୁର ତାର ତାର ଗୋଟେ ବଡ଼ ବଡ଼ ହେଲା ସ୍ୱର, ସେ ସ୍ୱରଟାକୁ ଭୁଲିଯିବ। ସୁଖ ଆସୁ ଦୁଃଖ ଆସୁ ରୋଗ ଆସୁ ମୃତ ଆସୁ ମୁଁ କୃଷ୍ଣଙ୍କର, ବାସ ଯାହା କରିବ ମୋତେ ସିଏ କରିବି, ତାଙ୍କ ପାଇଁ ସେବା କରିବାର, ତାଙ୍କ ଚିନ୍ତନ କରିବାର, ତାଙ୍କ ନାମ କରିବାର ଅଛି, ଏଇଟା ଆମ ଜୀବନ ହବ। ଏଇଟା ବୁଝିବାକୁ ପଡ଼ିବ ସାଧୁ ସଙ୍ଗରେ, ନହେଲେ ଦୁଃଖ କେବେ ଯିବୁନି। କୃଷ୍ଣ ସେଇ ବଳଟାକୁ ଦେବେ, ସାଧୁ ସଙ୍ଗ କଲେ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡ଼େ, କ୍ରନ୍ଦନ କରିବାକୁ ପଡ଼େ। ଆଉ ଭଗବାନଙ୍କୁ ବାରମ୍ବାର ବାରମ୍ବାର ଡାକିଲେ ସେ ପ୍ରଭୁ ଶୁଣିବେ, ସେ ଚିଶକ୍ତିଟା ଦେବେ, ସେ ଚିଶକ୍ତି ଦେଲେ ମାୟାଟା ଦୁର୍ବଳ ହବ। ସେ ସେ ଲେଖିଲେ ମାୟାଟା ଯାଇକି ସେ ବୁଝିପାରିବ, ଆଚ୍ଛା ଆଚ୍ଛା ଗୋଟେ ମିଥ୍ୟା ମାନ ନା, ଆଉ ଆଉ ସଂସାର କିଛି ଅଛି କି, ସଂସାର ଆମ ଦ୍ୱାରା କୌଣସି କାର୍ଯ୍ୟ ହବନି। ଆମକୁ ଯେଭଳି ସ୍ତ୍ରୀ ମିଳିଛନ୍ତି, ପୁତ୍ର ମିଳିଛନ୍ତି, ଜୀବିକା ମିଳିଛି, ଯାହା ମିଳିଛି ସବୁ ଆମର କର୍ମ ହିସାବରେ ଭଗବାନ ସବୁ ଦେଇଦେଇଛି। ସେ ତାଙ୍କ ରାସ୍ତାରେ ଆସିଛନ୍ତି, ସେ ରାସ୍ତାରେ ଯିବେ, ତୁମର କିଛି ଚିନ୍ତା କରିବାର ନାହିଁ। ଏ ଆଜି ଏଇ କରୋନାରେ ଯେଉଁ ଯେଉଁ ଲୋକମାନେ ଚାଲିଗଲେ, ତାଙ୍କ ପିଲା ଛୁଆ ଭାସିଯିବେ କିଛି ମାନେ ନାହିଁ, କାଲି ଆମେ ଚାଲିଗଲେ ବି ମଠ ମନ୍ଦିର ବନ୍ଦ ହେଇଯିବ କିଛି ମାନିବାର ନାହିଁ, ଚାଲିବ ସବୁ ସଂସାରରେ ସବୁ ଚାଲିବ, କେଉଁଟା ଜିନିଷ ବନ୍ଦ ହବନି। ଜଗତ ମୁଁ ଦେଖୁଛି ଆଉ, ଏଇ ଜଗତ ଏମିତିକା ବିଚିତ୍ର ଜଗତ, ମୁଁ ଏଇଠି ବସିକି ଖାଲି ଦେଖୁଛି। ଏଇ ସକାଳେ ମୁଁ ଏଠି ବାହାରି ଗଲା ବେଳକୁ ସେ ଶିଆଳ ଛୁଆ ଦୁଇଟା ଏଡ଼ି ଏଡ଼ ହେଇଥିଲେ, ଦେଖ ତାକୁ ଭଗବାନ କେମିତି ବଞ୍ଚଉଛନ୍ତି। ମୁଁ ଖାଲି ତାକୁ ଦେଖେ ସକାଳେ, ଏବେ ଆଉ ଦେଖାଉନାହାନ୍ତି, ବଡ଼ ହେଇଗଲେଣି ଆଉ। ସିଏ ଏଇଠି ପାଇପ୍ ବାବୁଲେ ଯୋଉ ଦେଇଥିଲେ ଯୋଉ ପାଇପ୍ଟା, ସେ ଛୋଟିଆ ପାଇପ୍ଟା, ସେ ଯେତେବେଳେ ଏଡ଼ି ଏଡ଼ି ଗୋଟେ ଥିଲେ, ମାନେ ବିଲି ଛୁଆ ଗୁଡା କୋଉଠି ଠିଆ ହେଲି, ବିଲି ଛୁଆ ତ ଏଠି ରହିବେନି, ଏଟା କଟାସ କ'ଣ ଛୁଆ ଦେଇଛି ଦେଖେ, ଏଟା ଶିଆଳଟା, ଶିଆଳ ଟିକେ ବଢ଼ିଲ ଜଣା ପଡ଼ିଲା ଶିଆଳ। ସେ ସକାଳୁ ସକାଳୁ ଟିକେ ଖେଳିବେ ସେଇଠି, ମୁଁ ଗଲା ମାନେ ସେ ମତେ ଅନେଇବେ ଅନେଇବେ ଅନେଇବେ, ଆଉ ଡରିଲେନି, ସେ ଜାଣିଦେଲେ ତମ ମାଡ଼ ପିଠି କରୁନି, ଟେକା ଫେକା ପକଉନି, ସେ ଅନେଇବେ ବସିବେ ମୋ ମାଡ଼କୁ ଆସିବେ, ପୁଣି ବୁଲିବେ, ସେ ପାଇପ୍ ଭିତରକୁ ପଶିଛି। ତା ମା କଣ ପାଇପ୍ ଭିତରେ ରହୁଛି, ତା ମା ତା ଯାଇ କୋଉଠି ରହୁଛି ଗାତ କରିକି, ଦେଖ ତା ଛୁଆ କୋଉଠି ରହୁଛି, ତାକୁ ଭଗବାନ ବଞ୍ଚେଇକି ରଖିଛି। ସେ ଏଇଠି ପାରୁଛି, ଏଇ ଯୋଉ ଯୋଉ ପାଣି ଆସୁଛି ଯୋଉ ତାଙ୍କ ବିଲକୁ ଯୋଉ ପାଇପ୍ଟା, ସେ ଟନିକି ପାଖରେ ସେ ଛୋଟ ଭିତରେ ରହୁଛି। ଆଚ୍ଛା ମୁଁ ଏଥର ଏଇ ସନ୍ଧ୍ୟାବେଳେ ଥରେ ଗଲାବେଳକୁ ନା ଆଉ ଥରେ ଭୋରୁ ଗଲାବେଳକୁ ସେଠି ଆଉ ନାହାନ୍ତି, କାହିଁକି ଏବେ ବଡ଼ ହେଇଗଲେ ଏଡ଼େଡ଼ ବଡ଼ ହେଇଗଲେଣି, ଆର ପଟେ ଖଜୁରୀ ଗଛ କତି ଗଲାବେଳକୁ ସେଠି କଣ କୋଉ ପାଇପ୍ଟା ବସିଛି, ବଡ଼ ପାଇପ୍ଟା ବସିଛି। ସେ ଜାଣିଦେଲାଣି ଏଠି ଦେହ ବାଜିଲାଣି, କୁକୁର ଆସିକି ବୁଲୁଛି ନା ତାକୁ ମାରିଦେବେ, ଦେଖ ତାକୁ ଭଗବାନ ବୁଦ୍ଧି ଦେଇଦେଉଛନ୍ତି, ଏଇଟା ଛୋଟ ପାଇବି ୟା ଭିତରେ ପଶ, ସେଟା ବଡ଼ ପାଇବି ସେ ବର୍ତ୍ତମାନ ସେଠି ରହୁଛନ୍ତି, ସେ ବର୍ତ୍ତମାନ ସେଠି ରହିଛି, ଆଉ ଟିକେ ବଡ଼ ହେଇଯିବେ ପାଇପ୍ ଭିତରେ ରହିବେନି। ଆଜ୍ଞା ହେବ ସେ କିଏ ମୁଁ ଆଜି ଗଲାବେଳକୁ ଦେଖିବି ଏଡ଼ି ବଡ଼ ଗୋଟେ ସୁଡ଼ଙ୍ଗ କରିଛି ଶିଆଳ, ଏଡ଼ି ବଡ଼ ସୁଡ଼ଙ୍ଗ ଭଳିଆ ତା ତୁମେ ମୁଁ ଅନେଇଲି ତାକୁ ପାଇବନି ଆଖି ପାଉନି। ମଣିଷ ଭଗବାନ ସମସ୍ତେ ବଞ୍ଚେଇକି ରଖିଛନ୍ତି, ମଣିଷ ଭାବୁଛି କ'ଣ ମୁଁ ଦାୟିତ୍ୱ ନ ନେଲେ ମୋ ଛୁଆ ପିଲା ସବୁ ଆସିକି ପଳେଇବ, ମୁଁ ତ ସଂସାରରୁ ଟେକିକି ରଖିଛି ଆଉ। ଆରେ ଆମ ଦ୍ୱାରା କିଛି ହବନି, ଜୀବ ଜୀବ ବୋଲେ ଆମି କରି ତାଇ ସତ୍ୟ ନୁହେଁ, ତୁମାର ଇଚ୍ଛା ହେ ପ୍ରଭୁ ସବୁ କାର୍ଯ୍ୟ, ଆପଣଙ୍କ ଇଚ୍ଛାରେ ସବୁ କାର୍ଯ୍ୟ। ସତ କିଛି କେନ ଏଇ ଶିଆଳକୁ ଦେଖିଲେ ମୋର ମନେ ପଡ଼େ, ଛୋଟ ପିଲାବେଳେ ମୁଁ ସବୁ ଶୁଣିଥିଲି, ଏଟା ସତ କିଛି ମୁଁ ଜାଣିନି, କାରଣ ସୁଟାବେଳେ ଦିନବେଳେ ଭୋରୁ ଭୋରୁ ଆସିଲା ବେଳକୁ ଶିଆଳ ବି ଜାଣି ଏ କୁକୁର ବି ଜାଣିଛନ୍ତି, କୁକୁରଟା ତାକୁ ଗୋଟଉଛନ୍ତି, ସେ ଦୁଇଟା କୁକୁର ଆଣି ଆସୁଛନ୍ତି ତାକୁ ଗୋଟଉଛନ୍ତି, ଭଗବାନ ତାଙ୍କୁ କେମିତି ବୁଝି ଦେଇଛନ୍ତି। ଦେଖ ମଣିଷ କେବଳ ଭାବୁଛି ମୋ ଉପରେ ଡିପେଣ୍ଡ, ମୁଁ କେବଳ ଖଟିଲେ ବଞ୍ଚିବି ନା ମରିଯିବି, ନାଇଁ 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 ଆମେ ଖଟିବା ତ ଖଟିବା, ମରିବାନି ଆମେ, ଆମକୁ ଜନ୍ମ ଭଗବାନ ଦେଇଛନ୍ତି, ମାନେ ଯୋଉ ଆଡ଼େ ହେଲେ ବଞ୍ଚେଇକି ରଖିବେ। ଶୃଗାଳକୁ ଯେତେ କୁକୁର ଗୁଡ଼େଇବ କୁକୁର ଆକ୍ଚୁଆଲି ପାରିବନି, ଏ କ'ଣ ଶୃଗାଳ ପାରିବନି, ଗୋଟେ ଗୋଟେ କୁକୁର ଅଛି ଯେ ବହୁତ ତେଜରେ ତେଜରେ ଦୌଡ଼ିବେ, ତ ଶୃଗାଳ ତାହେଲେ ଦେଖିବ ଇଏ କୁକୁରଟା ମତେ ଧରିଦବ, କ'ଣ କରିବ ଶୃଗାଳ ମାରିଦବ, ସେଠି କିଆ ବଣ ନାହିଁ କି ବୋଦା ନାହିଁ କି ଗାତ ନାହିଁ, କ'ଣ କରିବ? ମୁଁ ଛୁଆଟି ବେଳେ ଶୁଣିଛି ଶୃଗାଳ ତା ବାୟୁ ଛାଡ଼ିବ, ମଳ ଏ ଯୋଉ ମାନେ ଦୁର୍ଗନ୍ଧ ବାୟୁ ଛାଡ଼ିବ, ଶୃଗାଳର ବାୟୁଟା ଏତେ ଦୁର୍ଗନ୍ଧ ମାନେ କୁକୁର ଶୁଣିକି ଶୃଗାଳ ଜାଣିଦବ ଯେ ବର୍ତ୍ତମାନ ଆଉ ପାରିବିନି, ତେଣୁ ସେ ବାଧ୍ୟ ହିଁ ବାୟୁ ଛାଡ଼ିବ, ମଳଦ୍ୱାରରେ ବାୟୁଟା ଛାଡ଼ିଦବ, ସେ ଏମିତି ବାୟୁ ଛାଡ଼ିଦବ କୁକୁରର ସେଟା ଶୁଙ୍ଗିଲା ମାନେ ସେ ପାଗଳ ହେଇଯିବ, ସେଠୁ ଅଟକି ଯିବ। ସେଠି ମୁଁ ଦେଖୁଥିଲି ସେଦିନ ସେ ସତ ସତ ଦେଖିଲି ଆଉ ଗୋଡ଼େଇଲା 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 ତାକୁ ଗୋଡ଼େଇଲା, ହଠାତ୍ ଠିଆ ହେଲା, କାହିଁ ଶୃଗାଳ ଦେଖିଲା ମୁଁ ଆଉ ପାରିବିନି, ସେ ବାୟୁ ଛାଡ଼ି ଦେଇଥିବ, ଛାଡ଼ିଦେଲା ମାନେ ଆକୁ ଏତେ ଦୁର୍ଗନ୍ଧ ଲାଗିବ ଇଏ ଆଉ ଯିବନି। ଦେଖ ଭଗବାନ ଗୋଟେ ଜୀବକୁ ବଞ୍ଚେଇ କେମିତି ରଖିଛନ୍ତି, ସେ କୋଉ ଖଟୁନି ସେ ବୁଲିକି ଏଇ ସକାଳ ବାହାରିଲା କୁଆଡ଼େ କ'ଣ ଖାଉଥିବ କ'ଣ ବଞ୍ଚିକି ତାର ଚଳୁଛି, ତାକୁ ତାକୁ ଭଗବାନ ବୁଦ୍ଧି ଦେଇକି ବଞ୍ଚେଇ ରଖୁଛନ୍ତି। ଆମେ ଶ୍ରେଷ୍ଠ ପ୍ରାଣୀ, ହାତ ଗୋଡ଼ ରହିଛି, ଚାଲି ଭିକ ମାଗି ଖାଇପାରିବା, କ'ଣ ଟିକେ ଖଟି ଖାଇପାରିବା, ଆମକୁ ଭଗବାନ ବଞ୍ଚେଇ ବସେଇଦେଲେ, ତାପରେ ପୁଣି ଆମେ ଭଗବାନଙ୍କର ଭକ୍ତ ହେଇଛେ, ମାଳି ଭୋଜନ କରୁଛେ, ଜପ କରୁଛେ, ଆପଣ ଭବିଷ୍ୟତ ଚିନ୍ତା କ'ଣ? ଏସବୁ ଜିନିଷ ଗୋଟେ ଜିନିଷ ଫାଉଣ୍ଡେସନଟା ଯାହା ପ୍ରଭୁ ସବୁ କହିଥିଲା ଆମେ ଭଗବାନଙ୍କର, ଆମେ ଯଦି ଏଇ ଆତ୍ମବିଶ୍ୱାସଟା, ଆତ୍ମବିଶ୍ୱାସ ଗୋଟେ କୁହନ୍ତିନି ଆତ୍ମବିଶ୍ୱାସ, ଏଇଟା ତାର ଗୋଟେ ଆତ୍ମବିଶ୍ୱାସ ନାହିଁ ଆଉ, ଲୋକ କୁହନ୍ତି ତାର ଗୋଟେ ଆତ୍ମବିଶ୍ୱାସ ନାହିଁ ଆଉ, ନିଜକୁ ନିଜେ ବିଶ୍ୱାସ, ଆଉ ନିଜକୁ କ'ଣ ବିଶ୍ୱାସ କରିବ, ତୁମେ ତ ନିଜକୁ ବିଶ୍ୱାସ କରିବ ମାନେ ତୁମେ ତୁମ ମନକୁ ବିଶ୍ୱାସ କରିବ, ଆତ୍ମବିଶ୍ୱାସ ମାନେ ଏଇଟା କୁହନ୍ତିନି ତୁମେ ଗୋଟେ କାମ କରିବ ତାର ଆତ୍ମବିଶ୍ୱାସଟା ନାହିଁ ଆଉ। ଆତ୍ମବିଶ୍ୱାସ ମାନେ କ'ଣ? ଆତ୍ମବିଶ୍ୱାସର ଅର୍ଥ ହେଉଛି ଏଇଟା, ମୁଁ ହେଉଛି ଭଗବାନଙ୍କର, ମୋ ପରିବାରକୁ ଭଗବାନ ଚଳେଇବେ, ଯେମିତି ଗୃହସ୍ଥ କହିବ ମୋ ପରିବାରକୁ ଭଗବାନ ଚଳେଇବେ, ମୋ ପିଲା ଛୁଆକୁ ଭଗବାନ ଚଳେଇବେ, ଆଉ ସାଧୁ କ'ଣ କହିବ? ମନ୍ଦିରକୁ କୃଷ୍ଣ ଚଳେଇବେ, ମୁଁ ମୋର ଖାଲି ଜଗିକି ରହିଛି ନା, କୃଷ୍ଣ ଚଳେଇବେ ଆଉ ମୁଁ କିଛି ନୁହେଁ, ସବୁ କୃଷ୍ଣଙ୍କର, ଏଇଟା ଆତ୍ମବିଶ୍ୱାସ ନା, ଏଇଟା ମାୟା ନ ଛାଡ଼ିଲେ ହେଇପାରିବନି, ଆଉ ମାୟା ତ ଏମିତି ଛାଡ଼ିବ। ସେ ଲେଖିଲେ ସନାତନ ଗୋସ୍ୱାମୀ କହିଲେ ତାତେ କୃଷ୍ଣ ଭଜେ କରେ ଗୁରୁର ସେବନ ମାୟା ଜାଲ ଛୁଟେ ପାଏ କୃଷ୍ଣ, ସେ ଚୈତନ୍ୟ ଲେଖିଲେ ଇଏ ଜଗନ୍ନାଥ ମୁନି ଦେଖିଲେ ଲେଖିଲେ କୃଷ୍ଣଙ୍କ ଭଜନ ଗୁରୁଙ୍କର ସେବା କରିକି ମାୟାକୁ ତରିବା, ନିଜର ତତ୍ତ୍ୱଟାକୁ ଜାଣିବା, ମୁଁ ହେଉଛି ଭଗବାନଙ୍କର। ହରେ କୃଷ୍ଣ ଜୟ ଗ୍ରନ୍ଥରାଶ ଭାଗବତ କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ ନିତାଇ ଗୌର ପ୍ରେମାନନ୍ଦେ ହରି।